भगवते वासुदेवाय। श्रीमद् भागवतम दशम स्कंद 22 अध्याय रु आमन श्रवण करथले सुखदेव गोस्वामी परीक्षित महाराज निकट रे गोप कुमारी मान प्रति कृष्ण जो आशीर्वाद थिला से जो हेमंत मास रे जो व्रत करथले कृष्ण पति रूप से पाया पाई कृष्ण से आकांक्षा को पूरण कले समस्त प्रकार धर्म रु विरत नहले देह धर्म मन धर्म शरीर धर्म समस्त धर्म सर्वधर्मान परित्यज्य समस्त धर्म को त्याग करिया पड़ियो परित्यज्य परित्यन त्याज्य विशेष भाव त्याग करिया पड़ियो जमती सूक्ष्म आ स्थूल दुईटा बेले बेले आम धर्म जमती घर छाड़ देले ना लौकिक धर्म आम मानुने लौकिक धर्म आम ग्रहण करूने आम त्याग कर दे वेद धर्म टा भगवान प्रतिष्ठा कर मानि पारुने तो वैष्णव धर्म अच्छे आम कौन समस्त देवा देवी सब पूजा उपासना व्रत सूक्ष्म स्थूल भाव छाड़ दौ बाहर छाड़ दौ सूक्ष्म भाव छाड़ पड़े सब धर्म सूक्ष्म भाव कौन रहा अंतर जो भावना रहा मु धर्म त्याग कर जो भावना गोटे रहा ये रहा गोटे दम्भ मुझे गोपी मान से कौन त्याग कर जानते प्रीति जमी माँ से तो रोसे कै ତା ପିଲା ଖାଇବାକୁ ଦିଏ ବାସନ ମାଜେ ତାର ଖାଇବାଟା ଡେରି ହେଇଯାଏ ସେ ଯେ ତାକୁ ଯେ ଭୋକ ଲାଗୁନି ବା ତାକୁ ଯେ ଭୋକ ଲାଗେନି ବା ତା ଦେହ ଧର୍ମଟାକୁ ଯେ ଭୁଲିଯାଏ ସେ ପୁଅର ସ୍ନେହରେ ସ୍ୱାମୀର ସ୍ନେହରେ ଧର୍ମର ଯେଉଁ ପ୍ରାଣ ରହିଲା ପ୍ରୀତି ପ୍ରେମ ଧର୍ମ ଏକ ଆନୁଷ୍ଠାନିକ କାର୍ଯ୍ୟ ନୁହେଁ ଆନୁଷ୍ଠାନିକ କାର୍ଯ୍ୟ ଏଇଟା ଲୌକିକ ଧର୍ମ ହେଇଗଲା ସେଥିରେ କିଛି ପାଇବାର ଅଛି ଯେ ଅନୁଷ୍ଠାନ କରାହଉଛି ଦୁର୍ଗା ପୂଜା ଲୋକ କରୁଛନ୍ତି ଯୋଉ ବିଭିନ୍ନ ଯଜ୍ଞ କରୁଛନ୍ତି ଆର କିଛି ଆନୁଷ୍ଠାନିକ କର୍ମ କଲେ ସମ୍ମାନ ବି ପାଇବେ କିଛି ଅର୍ଥ ପାଇବେ କିଛି କାମନା ଅଛି ଆମର ଯୋଉ ବୈଷ୍ଣବ ଧର୍ମ ଏଟା ପ୍ରୀତି ଧର୍ମ ଏଟା ପ୍ରୀତି ଉପରେ ଆଧାରିତ ଏଥିରେ ସୂକ୍ଷ୍ମ ଭାବରେ ବି କିଛି ରହିବନି ବାସନା ସୂକ୍ଷ୍ମ ବାସନା ରହିଲେ ବି କୃଷ୍ଣ ଯେମିତି ଗୋପୀମାନଙ୍କର ସୂକ୍ଷ୍ମ ବାସନା ଥିଲା ଯଦିଓ ସେମାନେ ନିତ୍ୟ ସିଦ୍ଧ କିନ୍ତୁ ଭଗବାନ ଆମକୁ ଶିଖଉଛନ୍ତି ତାଙ୍କ ଦ୍ୱାରା ଆମକୁ ଶିଖଉଛନ୍ତି କୃଷ୍ଣଙ୍କ ପତି ରୂପରେ ପାଇବା ପାଇଁ ଚାହୁଁଛନ୍ତି କିନ୍ତୁ ଲଜ୍ଜା ଧର୍ମଟାକୁ ରଖୁଛନ୍ତି ଜଳ ଭିତରୁ ବାହାରିକି ଆସୁନାହାନ୍ତି ଆରେ ଏଇଟା ତୁମର ଯାହାକୁ ପତି ପତି ଆଗରେ ପତ୍ନୀ ପତି ସମ୍ମୁଖରେ ପତ୍ନୀର କଣ ଲଜ୍ଜା ଅଛି ତୁମେ ପୁଣି କୃଷ୍ଣଙ୍କ ପତି ରୂପରେ ପାଇବା ପାଇଁ ଚାହୁଁଛ କୃଷ୍ଣ ତୁମକୁ ତ କହିନାହାନ୍ତି ତୁମେ ମୋତେ ପତି ରୂପରେ ପାଅ ବୋଲି ତୁମର ନିଜର କାମନା ଆସିଛି ପୁଣି କୃଷ୍ଣଙ୍କ ସାଙ୍ଗରେ କେମିତି ତୁମେ ସର୍ତ୍ତ କରୁଛ ଲଜ୍ଜା ଏତେ ଗୋଟେ ବାଧକ ହେଇଯାଇଛି ମୁଁ ଆସୁନାହାନ୍ତି କୃଷ୍ଣ ବହୁତ କୌଶଳରେ ତାକୁ ବାହାର କଲେ ଜଳରୁ ପ୍ରୀତି ଧର୍ମ ପ୍ରୀତି ଧର୍ମର ସବୁଠୁ ବଡ ବାଧକ ହେଲା ଅନ୍ତର୍ବାଧା ବହିର୍ବାଧା ବୈଷ୍ଣବ ଧର୍ମରେ ଅନ୍ତର୍ବାଧାଟା ବେଶୀ ଅଲଗା ଇତର ଧର୍ମରେ ବହିର୍ବାଧା ବହିର୍ବାଧା ମାନେ ବଡ଼ ବଡ଼ ଅନୁଷ୍ଠାନ ଯୋଉ କରିବେ ଯଜ୍ଞ କରିବେ ଗୋଟେ ବଡ଼ ପୂଜା କରିବେ ବହୁତ ଲୋକ ଅପୋଜିସନ୍ ଆସିବ ବହୁତ କିଛି ଲୋକ କହିବେ କ୍ରିଟିସାଇଜ୍ ଦେବେ ତୁମେ କାହିଁକି ଭିକ ମାଗୁଛ କାହିଁକି ତୋଡ଼ ଯଜ୍ଞ କରୁଛ କ'ଣ କରୁଛ କାହିଁକି ଖାଇବାକୁ ଦେଉଛ ତାଙ୍କର ସେ ବହିର୍ବାଧା ବୈଷ୍ଣବ ଧର୍ମରେ ବହିର୍ବାଧା ତ ଅଛି ଆମେ ତ ବେଶୀ ବାହାର ଲୋକ ସାଙ୍ଗେ ମିଶୁନେ ବହିର୍ବାଧାଟା କମ୍ ହେଇଯିବ କିନ୍ତୁ ଅନ୍ତର୍ବାଧାଟା ବେଶୀ ରହିବ ଅନ୍ତର୍ବାଧା ମାନେ ଆମେ ତିଲକ ଲଗେଇଲେ ମାଳି ଲଗେଇଲେ ଆମର ସବୁ ହେଉଛନ୍ତି ପ୍ରୀତି ଧର୍ମ କୃଷ୍ଣଙ୍କର ଯେଉଁଟା ପ୍ରିୟ ଆମେ ସେଇଟା କରୁଛେ କୃଷ୍ଣ ତୁଳସୀଙ୍କୁ ଭଲ ପାଆନ୍ତି ଆମେ ତୁଳସୀ ମାଳା କିଣୁଛେ ଯାହା କୃଷ୍ଣଙ୍କର ପ୍ରତି ଆମେ ତାହା କରୁଛେ ପ୍ରୀତି ଧର୍ମ ଏଥିରେ ଅନ୍ତର୍ବାଧାଟା ବେଶୀ ଅନ୍ତର୍ବାଧା ମାନେ ଆମର ଯେଉଁ ସୂକ୍ଷ୍ମ ବାସନା ରହୁଛି ସୁସ୍ଥ ସଂସ୍କାର ବା ପିତାମାତାର ଭଲ ସଂସ୍କାର ନାହିଁ ଗୁରୁଦ୍ୱାରା ଆମେ ସଂସ୍କାରିତ ନ ହେଇପାରିଲେ ସ୍ୱୀକୃତିଟା ଆମର ପୂର୍ବ ଭୁକ୍ତ ସ୍ୱୀକୃତିଟା ପ୍ରବଳ ନାହିଁ ଆମେ ପ୍ରୀତି ଧର୍ମ ଉପରକୁ ଆସିପାରିବେ ବୈଷ୍ଣବ ହେଲେ ବି ଆମର ପ୍ରୀତିଟା ଭଗବାନଙ୍କ ପାଇଁ ଗୋଟେ ସ୍ୱାଭାବିକ ପ୍ରୀତି ଆସିବନି ମାନ ସମ୍ମାନ ପୂଜା ଲାଭ ପ୍ରତିଷ୍ଠା କିମ୍ବା ଜାଡ୍ୟତା ଆସିବ ଜାଡ୍ୟତା ମାନେ ଭଗବାନ ପାଇଁ ଗୋଟେ କରିବାର ଯେଉଁ ବାସନା ଏଟା ଉଦୟ ହବନି ଲେଜିନେସ୍ ସ୍ପିରିଚୁଆଲ ଲେଜିନେସ୍ ଇଂଲିଶରେ କୁହନ୍ତି ଗୋଟେ ଜାଡ୍ୟତା ଭଜନ କରିବା ପାଇଁ ଗୋଟେ ଉତ୍ସାହ ଆସିବନି ସେବା କରିବା ପାଇଁ ଉତ୍ସାହ ଆସିବନି ବୈଷ୍ଣବ ସେବା କରିବା ପାଇଁ ଉତ୍ସାହ ଆସିବନି ଏ ଅନ୍ତର୍ବାଧାକୁ କୁହାଯାଏ ଅନ୍ତର୍ବାଧାର ସଂସ୍କାର ଉପରେ ନିର୍ଭର କରେ ସ୍ୱୀକୃତିର ପ୍ରବଳ ମଧ୍ୟ ଜଣଙ୍କ ସବୁ ଅନ୍ତର୍ବାଧା ଆସିବ ତାଙ୍କୁ କ'ଣ କହିବେ କାହାକୁ ଏଠି ଠେଲି ପେଲିକି ରାସ୍ତାରେ ଆପଣ ନେଇପାରିବେନି ତାର ଗୋଟେ ସ୍ୱାଭାବିକ ତା ପ୍ରତି ଜାଗ୍ରତ ହେବା ଦରକାର ମୁଁ କୃଷ୍ଣଙ୍କୁ ଭଲ ପାଇବି ଭଲ ପାଇବା ପାଇଁ କି କାହାକୁ ଟ୍ରେନିଂ ଦିଆ ବାହାର ଦୁନିଆରେ ଯୋଉ କାମ ଗୁଡ଼ାକ ରହିଛି ତା ପାଇଁ ଟ୍ରେନିଂ ତାର ବୟସ ହେଇଗଲା ମାନେ ତାକୁ ଭଲ ପାଏ ତା ସର୍ବଧର୍ମଟା ଆସିଗଲା ନା ତାର ଯୌବନ ସମୟ ଆସିଗଲା ମାନେ ତାର କାମଟା ଜାଗ୍ରତ ହେଇଯାଉଛି କିନ୍ତୁ ଏଇଟା ସେମିତି ହବନି ଆମେ ବୈଷ୍ଣବ ହେଇଗଲେ ଯେ ଆମର ପ୍ରୀତି ହେଇଯିବ ନା ସେଟା ହେବନି ସେଥିପାଇଁ ଅନ୍ତରଙ୍ଗ ସାଧୁ ସଂଘ ଯୋଉ ରହିଲା ଆଦୌ ଶ୍ରଦ୍ଧା ପୂର୍ଣ୍ଣ ବିଶ୍ୱାସ ଆଦୌ ଶ୍ରଦ୍ଧା ତଥା ସେ ଆଦୌ ସଂଘ ତଥା ଭଜନ କ୍ରିୟା ତଥା ଅନର୍ଥ ନିବୃତ୍ତି ନିଷ୍ଠା ତଥା ରୁଚିତ ତଥା ଆସକ୍ତି ଭାବ ତଥା ପ୍ରେମ ଭାବ ସ୍ଥିତି ଗଲା ପରେ ତୁମର ଆସିବ ଯାଇକି ଆଉ ଅନର୍ଥ ନିବୃତ୍ତି ହେଲା ନିଷ୍ଠା ସ୍ତେଜ ଚାଲିଲା ତାପରେ ଭାବ ଆସକ୍ତି ଭାବ ଅବସ୍ଥିତି ପଳେଇଲା ଆଉ ପତନ ତୁମର ହବନି ଅନ୍ତର୍ବାଧା ସେତେବେଳେ ସୃଷ୍ଟି ହବ ନା ସଂସ୍କାରଟା ଆମର ଯଦି ପ୍ରବଳ ନାହିଁ ସ୍ୱୀକୃତି ପ୍ରବଳ ନାହିଁ ଅନ୍ତରଙ୍ଗ ସାଧୁସଙ୍ଗ କରୁନି ସାଧୁସଙ୍ଗଟା ଯଦି ବହିରଙ୍ଗ ସାଧୁସଙ୍ଗ ହଉଛି ବହିରଙ୍ଗ ସାଧୁସଙ୍ଗର ତ ସାଧୁ ପାଖକୁ ଆମେ ଯିବା ସାଧୁଙ୍କୁ ତରାଜୁରେ ମାପିଲା ଭଳି ମାପିବା ଏ ସାଧୁ କେତେ ଜାଣିଛନ୍ତି ଏଇଟା ଆମର ହଉଛି ନା ଅନ୍ତରଙ୍ଗ ସାଧୁସଙ୍ଗ କଣ ପୂର୍ବ କାଳରେ ସାଧୁ ଲୋକଙ୍କର ସଙ୍ଗ କରନ୍ତି ତାଙ୍କର ଭଜନର ପ୍ରବୃତ୍ତି କୃଷ୍ଣଙ୍କୁ ସୁଖ କରିବାର ବାସନା ତାଙ୍କର ଯୋଉ ରହିଛି ହୃଦୟରେ ସମ୍ପତ୍ତି ସେଇଟାକୁ ପାଇବା ପାଇଁ ଆଗରୁ ସାଧୁସଙ୍ଗ କରୁନଥିଲେ ଆଜିକାଲି ଆମର ଯୋଉ ସୁମନୋଭାବ ରହିଛି ମୁଁ ଗୋଟେ ଜାଣିବି ପଢିବି ସେ ସାଧୁ କଣ କହିଲେ ମୋ ଖାତାରେ ଲେଖି ପକେଇ ମୁଁ ଯାଇକି ଆଉ କାହାକୁ କହିଦେବି ଯିବ ଗୋସ୍ୱାମୀ ତାଙ୍କର ସନ୍ଦର୍ଭ ସେ ଜିନିଷ ଲେଖିଲେ ଶ୍ରୋତା ଯେତେ ପ୍ରକାର ଶ୍ରୋତା ଅଛନ୍ତି ତା ଭିତରେ ସବୁଠୁ ଖରାପ ଶ୍ରୋତା ବା ଥାର୍ଡ କ୍ଲାସ ଶ୍ରୋତା ହେଲେ ଯେ ଶୁଣନ୍ତି ଅନ୍ୟକୁ କହିବା ପାଇଁ ସେ ଶ୍ରୋତା ହେଲେ ସବୁଠୁ କାହିଁ ସେମାନଙ୍କର କେବଳ ଜ୍ଞାନ ସ୍ତର ରହୁଛନ୍ତି ମୁଁ କଣ ଆଙ୍କ କତିରୁ ପାଇବି ସେ ବହିରଙ୍ଗ ସାଧୁ ସଂଘରେ ପଳାଇଗଲା ଅନ୍ତରଙ୍ଗ ସାଧୁ ସଂଘ ହବନି ଅନ୍ତରଙ୍ଗ ସାଧୁ ସଂଘରେ ଆମେ ସାଧୁଙ୍କ ପ୍ରତି ଯଦି ସାଧୁଙ୍କ ପ୍ରତି ପ୍ରୀତି ନ ରହିଲା କଥା ବି କର୍ମରେ ବସିବନି ସେ ଧର୍ମ ବଡ ଅନ୍ତର୍ବାଦଟା ଭାରି ଅସୁବିଧା ନା ଏଇଟା ଗୋଟେ ପ୍ରୀତି ଧର୍ମ ଆମର ତ ପ୍ରୀତି ନାହିଁ ଆମେ ପ୍ରଥମେ ସାଧୁ ପ୍ରୀତି ବାବା ବୋଲି ଲୋକଟା ବାବା ବୋଲି ଲାଗିକି ବସିବେ ଆପଣ ଯାହାକୁ ଭଲ ପାଇବେ ତାକୁ ତାକୁ ତା କଥାଟା ଶୁଣିବେ ଯାହାକୁ ଭଲ ପାଇବେ ତାକୁ ଭଲ କଥା ଭଲ ଲାଗିବନି ଏଇଟା ଭଲ ପାଇବାର କଥା ଆମର ଭଲ ପାଇବାଟା ଗୁରୁକୃଷ୍ଣ ତାଙ୍କର ଗୁରୁକୃଷ୍ଣଙ୍କ ଉପରେ କିଭଳି ପ୍ରୀତି ରହିଛି ଆମେ ଯୋଉ ସାଧୁ ସଂଘ କରୁଛେ ଗୋଟେ ଜିନିଷକୁ ଚୋରି କରି ନେବା ପାଇଁ ଯେମିତି ଧନୀ ଲୋକର ଗୋଟେ ଲୋକ ସଂଘ କରୁଛି କଣ କରୁଛି ତାକୁ ଠକାଠକି କରି କେମିତି ଧନଟା ନବ ଏଠି ସାଧୁକୁ ଆମେ ଠକେଇ ପାରିବାନି ଗୋଟେ ଜିନିଷ ଚୋରି କରିକି ନବା ଚୋରି ତ କରିପାରିବାନି ତାଙ୍କ ପାଖରେ ସାଧୁ ସଂଘ ସାଧୁଙ୍କ ହୃଦୟ ସାଧୁଙ୍କ ହୃଦୟରେ ଗୋଟେ ହୃଦୟରେ ସମ୍ପତ୍ତି ରହିଛି କଣ ଆମ ହୃଦୟରେ ଗୋଟେ ବାସନା ରହିଛି ମୁଁ କେମିତି ଶୁଖେଇବି ସାଧୁଙ୍କ ହୃଦୟରେ ଗୋଟେ ବାସନା ରହିଛି କେମିତି କୃଷ୍ଣଙ୍କୁ ସୁଖେଇ କରିବି ସେଇଟାକୁ ଆମକୁ ମୋତେ ସାଧୁ ସଂଘ କରି ନେବାକୁ ପଡିବ ଆମେ ଜ୍ଞାନ ନେବାର ନାହିଁ ସବୁ ଜ୍ଞାନର ପରିଶ୍ରମ ହେଲା କୃଷ୍ଣ ସୁଖ ଗୋପୀମାନେ ବହୁତ କିଛି ଜାଣିନଥିଲେ ଗୋପୀମାନେ କେବଳ ଏତିକି ଜାଣିଥିଲେ କୃଷ୍ଣ କେମିତି ଭଲ ରୋଷେଇ କରିକି ଦେବାକୁ ପଡିବ ତାଙ୍କ ଆଗରେ ହସିବାକୁ ପଡିବ ତାଙ୍କୁ ନାଚିବାକୁ ପଡିବ ତାଙ୍କୁ ଖୁସି କରିବାକୁ ପଡିବ ତାଙ୍କୁ ଭଲ ବସ୍ତ୍ର ପିନ୍ଧିବାକୁ ପଡିବ ଏଇଟା ହିଁ ଭଗବାନଙ୍କୁ ପାଇବା ପାଇଁ ବହୁତ କିଛି ପଣ୍ଡିତ ହେବା କିଛି ଆବଶ୍ୟକ ନାହିଁ ବହୁତ ପ୍ରବଚନ ଦେବା କିଛି ଆବଶ୍ୟକ ନାହିଁ ଜୀବନ ଅନର୍ଥକୁ ଦୂର କରିବା ପାଇଁ ଆମେ ବହୁତ କୃଷ୍ଣ ସମ୍ବନ୍ଧରେ ଯୋଡ଼ିବା ପାଇଁ ତାଙ୍କୁ ଆମେ କଥା ବହୁତ ଜାଗ୍ରତ କରୁଛୁ ଅବଶ୍ୟ ଉନ୍ନତ ସ୍ତରରେ ଯୋଉ କୃଷ୍ଣ କଥା ଆଲୋଚନା ହୁଏ ସେଟା ଆସ୍ୱାଦନ ପାଇଁ କୃଷ୍ଣ ସୁଖ ପାଇଁ ସବୁଥିରେ ପରିସମାପ୍ତି ହେଲା କୃଷ୍ଣଙ୍କ ପ୍ରତି ନିର୍ମଳ ସ୍ୱାଭାବିକ ପ୍ରୀତି ଅନ୍ତର୍ବାଧା ଯେମିତି ନଥିବ ଅନ୍ତର ତୁମର ପୁରା ଖୋଲା ଯେମିତି ମାଟା ତା ପୁଅଟାକୁ ଦେଖିଦେଲା ମାତ୍ରେ ସେ ଆଉ କିଛି ଦେଖିବନି ପୁଅ ଆସି ହଠାତ୍ ପହଞ୍ଚିଲା ରାତି 12ଟାରେ ସେ ପୁଅ ଇନଫର୍ମେସନ୍ କରିନି ମା କଣ କରିବ ଆଗେ କଣ ପଚାରିବ ପୁଅ ଖାଇଛୁ କିରେ କଣ କରିବ ମତେ ଜଣେଇଲୁ ଭାତଟାକୁ ପଖାଳି ଦେଲି ସେ କଣ କରିବ ସେଠି ସେ କୋଉ ଭଜା ଭାଜିବ ନା ଚୁଲି ପୋଡ଼ିବ ନା କୋଉ ଆଚାର ଆଣିକି ଦେଇଦେବ ସେ କହିବନି ଯେ ରାତି 12ଟା ହେଇଗଲାଣି ତୁ କଣ ଗୋଟେ ଖାଇଦେଇକି ଶୋଇଛ ନାଇଁ ତାର ଅନ୍ତର ଖୋଲିଛୁ ସାଙ୍ଗେ ତା ପ୍ରୀତିରେ ରହିଛି ନା ଏଇଟା ହଉଛି ବୈଷ୍ଣବ ଧର୍ମ ଆମେ ଯୋଉ ସାଧୁସଙ୍ଗ କରୁଛେ ଆମର ଅନ୍ତର୍ବାଧା ସବୁ ରହୁଛି ଅନ୍ତର୍ବାଧାର ଗୋଟେ ସୁସୁଖ ବାସନା ଏଇଟା ଥିଲା ପର୍ଯ୍ୟନ୍ତ ଅନର୍ଥ ନିବୃତ୍ତି ହେଇପାରିବନି ଆଉ ନିଷ୍ଠା ଷ୍ଟେଜ୍ ଆମେ ପହଞ୍ଚି ପାରିବାନି ନିଷ୍ଠା ଷ୍ଟେଜ୍ରେ ନ ପହଞ୍ଚିଲେ ଆଉ ସେଠୁ ଷ୍ଟେଡିନେସ୍ ଯାହା କୁହାଯାଏ ଇଂଲିଶରେ ତ ସ୍ଥିରତା ରହିବନି ଜୀବନର ଗୋଟେ ଲକ୍ଷ୍ୟଟା ସ୍ଥିର ହେଲାନି ମୋ ଜୀବନଟା କେବଳ ଭଗବାନ ତାଙ୍କ ସୁଖ ପାଇଁ ତାଙ୍କ ଚରଣ ବିକି ଦେଇଛି ଜୀବନଟାକୁ ସୁଖ ଦୁଃଖ ଆଉ କଣ ଦେଖିବି ମୁଣ୍ଡ ବିକିଲା ଭଳିଆ ବିକି ଦେଇଛି ମୋ ଜୀବନର ପରମାର୍ଥ ଉନ୍ନତି ମୋ ଜୀବନର ସବୁ ଲାଇଫ୍ ସ୍ପାନ୍ ଯାହା କୁହାଯାଏ ମୁଁ କେତେ ଦିନ ବଞ୍ଚିବି ସବୁ ତାଙ୍କ ହାତରେ ଆଉ ମାନସ ଦେହ ଯୋଉ କିଛି ମୋର ଅର୍ପିଲୁ ଦୟା ପଦେ ନନ୍ଦ କିଛି ମାର ବିରା କବି ଯୋଉ ଇଚ୍ଛା ତୁମାର ନିତ୍ୟ ଦଶ ପ୍ରତି ଦୟା ଅଧିକାର ଅଧିକାରଟା ଆପଣଙ୍କୁ ଦେଇଦେଲି ଆଉ ଅନ୍ତର୍ବାଧା ରହିଥିଲେ ଅଧିକାରଟା ଦେଇପାରିବେ ମୁଁ ସବୁ କରୁଛି ମୋ ଦ୍ୱାରା ସବୁ କିଛି ହଉଛି ଗୁରୁକୃଷ୍ଣଙ୍କ ଦ୍ୱାରା ତାଙ୍କ କୃପାରୁ ମୁଁ ବଞ୍ଚିଛି ସେ ଆଜି ମୋତେ ବଞ୍ଚିକି ରଖିଛନ୍ତି ଟିକେ ତିଲକୁ ମାରିକି ସାଧୁ ବୋଲି ପୁରା ଅଭିମାନ ମୁଁ କରିକି ବଞ୍ଚିକି ରହିଛି ତାଙ୍କ କୃପାରୁ ସେ ଆଜି ମୋତେ କୃପା ଦୃଷ୍ଟି ନିକ୍ଷେପ ନ କରିବେ ପର ମୁହୂର୍ତ୍ତରେ ମୁଁ ଏଠୁ ଖସିକି ପଳେଇବି ଏ ଯେଉଁ ଅନ୍ତର୍ବାଧାଟା ବଡ ବାଧକ ହୁଏ ଗୋପୀମାନଙ୍କର ଦେଖ ନା କେମିତି ହେଲା ଭଗବାନ ତାକୁ କେତେ କୌଶଳରେ କେତେ ଯୁକ୍ତି କରି ବାହାର କରିକି ଜଳ ଭିତରୁ ଆଣିଲେ ସେ ପରେ ବୁଝିପାରିଲେ ସମର୍ପଣରେ ଯୋଉ ସୁଖ ଅଛି ଅଭିମାନରେ ସେ ସୁଖ ନାହିଁ ଅଭିମାନ ସୁଖ ଜୀବଟାକୁ କଣ କରାଏ କିଛି ସମୟ ପାଇଁ ସୁଖ ଦେବ କିନ୍ତୁ ଦୁଃଖ ସାଗର ଭିତରେ ତାକୁ ବୁଡ଼େଇ ଦେବ ଅଭିମାନଟା ରହୁଛି ନା ଅଭିମାନଟା ଗୋଟେ ସିଂହ ସହିତ ତୁଳନା କରାହେଇଛି ଆମେ କେତେ ଦିନ ତଳେ କହୁନଥିଲେ ସିଂହଟା କଣ କରିବ ସିଂହଟା ଜଙ୍ଗଲ ରହିଲେ ସିଂହ, ଗାଁକୁ ଆଇଲେ ବି ସିଂହ, ସେ ଡରିବ କାହାକୁ? ସେ ଡରିବ ଅଭିମାନୀ ପୁରୁଷ ଗୁଡା ବି ସେ, ଯାହାର ଅଭିମାନ ରହିଲା ସେ କାହାକୁ ଖାତିର କରିବନି। ଅଭିମାନଟା ଗୋଟେ ହୃଦୟରେ ଗୋଟେ ସିଂହ ଭଳିଆ, ସିଂହ କଣ କରିବ, ସବୁ ସବୁ ପଶୁପକ୍ଷୀ ଖାଇଦେବ, ତା ଡରିବେ ସମସ୍ତେ। ସେ ଆମ ହୃଦୟରେ ଅଭିମାନ ଚାଲି ଆସିଲା, ସେ ଲେଖିଲେନି ସେ ପଦରେ ଅଭିମାନ ହୀନ ଭଜନେ ପ୍ରବୀଣ, ପଦ ମନ ରଖିନ, ଅଭିମାନହୀନ ଭଜନେ ପ୍ରବୀଣ ବିଷୟ ସେ ଅନାସକ୍ତ। ବୈଷ୍ଣବର ଗୁଣ ସବୁ ଯେତେବେଳେ ଭକ୍ତିମୟ ଠାକୁର ଲେଖିଛନ୍ତି, ସେ ଅଭିମାନହୀନ ହେଇଥିବେ ଆଉ ଭଜନରେ ପ୍ରବୀଣ ହେଇଥିବେ, ବିଷୟରେ ଅନାସକ୍ତ ହେଇଥିବେ, ମୁଁ ତାଙ୍କ ପ୍ରତି ଅନୁରକ୍ତ ହେବି ସେଭଳି ବୈଷ୍ଣବ ପ୍ରତି। ଏହା ଅନ୍ତରଙ୍ଗ ସାଧୁସନ, ଅନ୍ତର୍ବାଧା କାହାକୁ ସୃଷ୍ଟି ହେବନି। ସେ ଗୁରୁକୃଷ୍ଣଙ୍କ ହୃଦୟରେ ଯେଉଁ ସମ୍ପତ୍ତି ରହିବ ତାକୁ ଚୋରି କରିବା ବା ତାଙ୍କୁ ପ୍ରସନ୍ନ କରିକି ସେଟା ମୁଁ ପାଇବି। ମୋ ଜୀବନରେ ଏତେ ପ୍ରକାର ଦୁଃଖ ଯେଉଁ ଆସୁଛି, ବାଧା ଯେଉଁ ଆସୁଛି, ସବୁ କିଛି ତ୍ୟାଗ କରିଦେଲେ, କିନ୍ତୁ ସବୁ ତ୍ୟାଗର ଗୋଟେ ସୁଖ ରହିଛି ନା। ଯଦି ଜଣେ ରାଜନୈତିକ ନେତା ସେ ଦେଶ ପାଇଁ ତ୍ୟାଗ କରିକି ସୁଖ ପାଉଛି, ଜଣେ ସୈନିକ ସେ ତା ପିଲାଛୁଆର ତ୍ୟାଗ ପାଇଁ ସେ ତା ପିଲାଛୁଆକୁ ଭୁଲି ଦେଇ ସେ ଆଜି ବର୍ଡର ରହିଛି, ସେ ଜାଣିଛି ମୁଁ କେତେବେଳେ ମୋର ମରଣ ହେଇପାରେ। ଯେଉଁ ଚାଇନାରେ ଯୁଦ୍ଧ ଯେଉଁ ବର୍ତ୍ତମାନ ହେଇଥିଲା, ଯେଉଁ ତାଙ୍କର ପିଲାଛୁଆ ନାହିଁ, ଯେତିକି ଜଣ ଯାଇଥିଲେ ବାହା ହେଇନାହାନ୍ତି ନା, ସବୁ ଯୁବକ ଅଛନ୍ତି, ତା ପିଲାଛୁଆଙ୍କୁ ମୁହଁକୁ ଯାଇନାହାନ୍ତି। ସେ ତ୍ୟାଗ ପାଇଁ ଆଜି ଗୋଟେ ଦେଶର ତ୍ୟାଗ ପାଇଁ ଠିଆ ହେଇଗଲେ ବନ୍ଧୁଙ୍କ ମନ ପାଖରେ, ଜାଣିଛନ୍ତି ମର୍ଡର ହେଇ ପଇସା ପାଇଁ ନୁହେଁ, ତାଙ୍କର ବଞ୍ଚିବାର ଯେଉଁ ଜୀବନର ଯେଉଁ ଲକ୍ଷ୍ୟଟା, ତାଙ୍କୁ ତ୍ୟାଗ ମୁଁ ଦେଶ ପାଇଁ ଜୀବନ ଦେଉଛି। ଆମର କୌଣସି ଭାବନାଟା ଆସୁଛି ଆମେ ସାଧୁ ହେଲା ପରେ ମୁଁ ଭଗବାନ ପାଇଁ ଜୀବନଟା ଦେଇଛି, ଆସୁନି କି ଅନ୍ତର୍ବାଧା ଖାଇଦେଉଛି। ଆମ ତ୍ୟାଗରେ ସୁଖ ମିଳିବା କଥା, ଆମକୁ ହିଁ ଆନନ୍ଦ ମିଳୁଛି। ଏଇଟା ଆମେ ଏତିକି ଅଭିମାନ କରିପାରୁନି, ଅଭିମାନଟା ବରଂ ରହୁଛି ମୁଁ ଭଗବାନଙ୍କର ଏହା କରୁଛି, ମୁଁ ଏମିତି କରୁଛି, ମୁଁ ସେମିତି କରୁଛି, ଅଭିମାନଟା ଓଲଟା ହେଇଯାଉଛି। ଯେଉଁ ଅନ୍ତର ସୁଖଟା ପରମାତ୍ମାଙ୍କ ସହିତ ଆମର କନେକ୍ସନଟା ହେଇପାରୁନି, ପରମାତ୍ମା ଜାଣୁଛନ୍ତି ଆରେ ଦେଖ ମୋ କୃପାରୁ ସବୁକିଛି କରୁଛି କିନ୍ତୁ ମୋତେ ଭୁଲିଯାଉଛି, ସେଇ ଅନ୍ତର ବାଧାଟାକୁ କାଟିବା ପାଇଁ ଭଗବାନଙ୍କର ଏଟା ହେଉଛି କରୁଣା। ଅନ୍ତର ବାଧାଟା ନ କଟିଲେ ପ୍ରତି ଧର୍ମ ଗୋଟେ ଯିବ ଯାଇପାରିବ, ତା ସୁଖ କଥା ସବୁବେଳେ ଚିନ୍ତା କରିବ ମୋର ଅସୁବିଧା ହେଉଛି, ମୋର ଅସୁବିଧା ହେଉଛି। ବୌଦ୍ଧ ଜୀବର ସ୍ୱଭାବ ହେଲା ସୁସୁଖ ବାଞ୍ଛନାରେ ବୁଡ଼ି ରହିବ। ଘର ରହିଲା ବେଳେ ଆମେ କଣ କହୁଥିଲେ, ମୋର ଅସୁବିଧା ହେଉଛି, ସଂସାର ଛାଡ଼ିଦେଲେ ମଠକୁ ଆଇଲେ କଣ କହିଲେ, ଆମ ମଠରୁ ଯାଇ ସ୍ୱର୍ଗକୁ ଯାଅ, ଯୁଆଡେ ଯିବୁ ତୁମେ ମୋର ଅସୁବିଧା ହେଉଛି, ତୋର କାହିଁ ଅସୁବିଧା ହେଉଛି, ପଶୁ ଲୋକରେ କାହିଁକି କେବେ କମ୍ପ୍ଲେନ୍ କରୁନାହାନ୍ତି ଭଗବାନଙ୍କୁ। ଆମର ଅନ୍ତର ସୁଖ ବାସନାଟା ସେଇଟା ରହିଛି, ସେଇଟା ଆମକୁ ଖାଉଛି ଅନ୍ତର୍ବାଧାଟା। ଆମେ ଚିନ୍ତା କରୁନେ ଆରେ ଭଗବାନଙ୍କ ଆଶ୍ରୟ ଆମେ ନେଇଛେ ମାନେ ସବୁ, ଆମେ ତ କେବେ ଚିନ୍ତା କରୁନେ ପ୍ରଭୁଙ୍କର ସୁଖ ହେଲା କି ନାହିଁ, ଭଗବାନ ଆଜି ଭଲ ରହିଲେ କି ନାହିଁ, ଆଜି ଗରମ ହେଉଛି ଭଗବାନ ଶୋଇଥିବେ କି ନାହିଁ, ଆମର ତ ଏଇ ଚିନ୍ତା ଆସୁନି। ଅନ୍ତର୍ବାଧା ରହିଲେ ଗୋଟେ ବଦ୍ଧ ଜୀବନ ସବୁବେଳେ ତା ନିଜ ଚିନ୍ତାଟା ସବୁବେଳେ କରିବ, ମୁଁ ଭଲରେ ଖାଏ ମୁଁ ଭଲରେ ରହିବି, ସେଇଟା ପ୍ରତି ଧର୍ମର ଆଉ ହେଇପାରିବନି, ପ୍ରତି ଧର୍ମକୁ ଆମେ ଯାଇପାରିବାନି। ଭଗବାନ ଚାହାନ୍ତି ନା ନିର୍ମଳ ପ୍ରେମରେ କୌଣସି କଳଙ୍କ ନଲା। କୃଷ୍ଣଙ୍କୁ ତୁମେ ପାଇବା ପାଇଁ ଚାହୁଁଛ ନା, ରାଧାକୃଷ୍ଣଙ୍କର ତାଙ୍କର ନିର୍ମଳ ପ୍ରେମ, ସେଠି କଳଙ୍କ କିଛି ଲାଗିପାରିବନି। ଏ କଳଙ୍କ ହେଉଛି ଏଇଗୁଡ଼ା, ଯଦି କିଛି ସୁସୁଖ ବାସା ରହିଯାଉଛି, କିଛି ସର୍ତ୍ତ ରହିଯାଉଛି, ଗୋପୀମାନେ କଣ କହିଲେ ଆମେ ତୁମକୁ ପତି ରୂପରେ ପାଇବୁ, ଆମେ ଜଳ ଭିତରୁ ଆମ ଶରୀରକୁ ତୁମେ ଦେଖିପାରିବନି, ଲଜ୍ଜା ଗୋଟେ କଣ, ଏଇ ଧର୍ମଟା କାହିଁକି ତୁମେ ରଖୁଛ? ଭଗବାନ କଣ ଶରୀରକୁ ଦେଖନ୍ତି? ଶରୀରକୁ ସାଧୁମାନେ ଦେଖିବା ପାଇଁ ଚାହାନ୍ତିନି, ଗୋଟେ କୁଶ୍ଚିତ ପ୍ରତିଗନ୍ଧମୟ ଶରୀର ନବଦ୍ୱାରରେ ଭରପୁର, ଭଗବାନ କଣ ସେଇଟା ଦେଖି ଗୋଟେ ନାରୀ ରୂପକୁ ଦେଖିବା ପାଇଁ ଭଗବାନ ଯେ ବସ୍ତ୍ର ଚୋରି କରି ନେଇଛନ୍ତି, ଏଇଟା କର୍ମୀ ଲୋକଙ୍କର ଧାରଣା, ରୂପଟାକୁ ଦେଖିବ, ରୂପଟା କଣ ଦେଖିବ, ଯିଏ ଯେକୌଣସି ନାରୀର ରୂପକୁ ଯିଏ ଦେଖନ୍ତି ସେ ଏକାନ୍ତରେ ଦେଖନ୍ତି, ଅନ୍ୟ ନାରୀମାନେ ସେଟା ଦେଖନ୍ତି ନା। ସେଠି ନାରୀମାନେ ସବୁ କେତେ ଗୋପିଥିଲେ, ଅନନ୍ତ ଗୋଟେ ଗୋପିଥିଲେ, ଏଇଟା କାମର ଜିନିଷ ନୁହେଁ, ଏଇଟା ପ୍ରୀତି ଧର୍ମର ଜିନିଷ। ଭଗବାନ ତାଙ୍କ ଦ୍ୱାରା ଶିଖେଇଲେ ଦେଖ ମୋତେ ପତି ରୂପ ପାଇବା ପାଇଁ ଚାହୁଁଛ ନା, କୌଣସି ସର୍ତ୍ତ ରଖିବନି, ଏଟା ନିର୍ମଳ ପ୍ରୀତି, ଏଠି କଳଙ୍କ ଲାଗିବନି। ତାଙ୍କୁ ବସ୍ତ୍ର ପ୍ରଦାନ କଲା ପରେ ଗୋପୀମାନେ ବୁଝିପାରିଲେ ଆରେ ଯେଉଁ ଲଜ୍ଜା ଆମର ବାଧକ ହେଇଥିଲା ସେ ଲଜ୍ଜା ବର୍ତ୍ତମାନ ସାଧକ ହେଇଗଲା। ସେ ବସ୍ତ୍ର ପିନ୍ଧିଗଲା ପରେ, କାରଣ କୃଷ୍ଣଙ୍କ ସୌରଭ କୃଷ୍ଣ କାନ୍ଧରେ ସେ ବସ୍ତ୍ର ରଖିଦେଲେ ନା, ସୌରଭ ବାସ୍ତୁ ସୁନ୍ଦର ସୌରଭ, ଆଉ ତାଙ୍କର ଚିତ କୃଷ୍ଣାକୃଷ୍ଟ ହେଇଗଲେ ଆଶୀର୍ବାଦ। ଇନ୍ଦ୍ର ଗୁଡାକ ବହିର୍ମୁଖୀ ଅଛନ୍ତି ନା, ଆମର ସବୁବେଳେ ନିଜର ଚିନ୍ତା ସୁସୁଖ ବାସନା ଭଜନ ଉନ୍ମୁଖୀ ନାହାନ୍ତି, କୃଷ୍ଣ ଉନ୍ମୁଖୀ ନାହାନ୍ତି, ବହିର୍ମୁଖୀ କୃଷ୍ଣ ବୋଲି ସେ ଜୀବ ଅନାଦି ବହିର୍ମୁଖ, ସେ ଲେଖେ ସବୁବେଳେ ବହିର୍ମୁଖ ଦୃଷ୍ଟି, ଅନ୍ତର୍ମୁଖ ଦୃଷ୍ଟି ନାହିଁ ନା, ଅନ୍ତର୍ବାଧାଟା ରହିଛି। ଏହି ଗୁରୁ ବୈଷ୍ଣବଙ୍କର କୃପା ଭଗବାନଙ୍କର ସେବା କରିବା ତା ଅନ୍ତର୍ମୁଖୀ, ଇନ୍ଦ୍ରମାନେ ଅନ୍ତର୍ମୁଖୀ ହେବେ, ଅନ୍ତର୍ମୁଖୀରେ ସ୍ୱାଦ ମିଳେ। ଯେମିତି ସେ ମାର ଉଦାହରଣ ଦେଉଥିଲେ, ସେଟା ପାରିବାରିକ କେନ୍ଦ୍ରିକ ଅନ୍ତର୍ମୁଖୀ ହେଇଯାଇଛି ନା, ଆଉ ତାର ସୁଖ ଦୁଃଖ ବାଧା ସବୁଗୁଡ଼ାକ ସେ ଶୋଇଦେଉଛି, ମୋ ପରିବାର ସବୁ ଯେଉଁ ଅନ୍ତର୍ମୁଖୀ ହେଇଗଲା, ତା ପରିବାର ମମତାଟା ଆସି ପରିବାର ପ୍ରତି ରଖି ସେଭଳି ଭଗବାନ ପ୍ରତି ଆମେ ଯଦି ମମତା ନ ରଖିପାରିଲେ, ଗୁରୁ ବୈଷ୍ଣବ ପ୍ରତି ମମତା ନ ରଖିପାରିଲେ, ଏ ପ୍ରତିଧର୍ମଟା ଆମକୁ ବହୁତ କଷ୍ଟ ଲାଗିବ, ବହୁତ ଆରେ ମତେ ବହୁତ କଷ୍ଟ ବୈଷ୍ଣବ ଧର୍ମଟା କଷ୍ଟ ଲାଗିବ, ଦୁଃଖ ଲାଗିବ। ଭଗବାନ ସେଥିପାଇଁ ଶିଖେଇଲେ। ସୁଭଦ୍ର ଗୋସ୍ୱାମୀ ଏ ହେମନ୍ତ ଋତୁ ରୂପ ପଳେଇଗଲେ ଗ୍ରୀଷ୍ମ ଋତୁକୁ, ତାଙ୍କ ମନରେ ଆସିଗଲା ଖାଲି ପଢୁଥିଲେ ଅଥ ଗୋପୀ ପରିବୃତ ଭଗବାନ ଦେବକୀ ସୁତ ବୃନ୍ଦାବନ ବୃନ୍ଦାବନାତ୍ ଗତୋ ଦୂରମ୍ ଚାରୟନ୍ ମଙ୍ଗା ସହାଗ୍ରଜମ୍ ନିଦାର୍ଘାର୍କ ତପୋ ତିଗ୍ମା ଛାୟାବି ସ୍ୱବିରାତ୍ମନମ୍ ଆତପତ୍ରା ଇତାନ ବିଖ୍ୟମ୍ ଦ୍ରୁମନାହ ବ୍ରଜୋକ ସହ। ଚକ୍ରବର୍ତ୍ତୀ ଲେଖୁଛନ୍ତି ଗୋପକନ୍ୟା ପ୍ରସାଦସ୍ୟ ପ୍ରସ୍ତୁତ ପ୍ରସ୍ତୁତ୍ୟାରୋହିତ ସ୍ମୃତ ଯଜ୍ଞ ପତ୍ନୀ ପ୍ରସାଦ ବିମୁଖ୍ୟ ଅଭୁବନ ମୁନି। ସୁଖଦେବ ଗୋପୀମାନଙ୍କର କଥା ପରେ ପଳେଇ ଆସିଲେ, ପୁଣି ଯଜ୍ଞ ପତ୍ନୀଙ୍କର କଥା ତାଙ୍କର ଉଦିତ ହେଲା। ବୁଦ୍ଧିସ୍ତର ତ ସବୁ ନୁହେଁ, ଆମର ସବୁ ମାନସିକ ବୁଦ୍ଧି ସ୍ତରରେ ଆମେ ଯେତେବେଳେ କହୁଛେ ଶୁଣୁଛେ ସେ ବୁଦ୍ଧିଟା କାର୍ଯ୍ୟ କରୁଛି, ବୁଦ୍ଧିରେ ଲଗେଇବାକୁ ପଡୁଛି ନା ଇଏ କଣ କହୁଛନ୍ତି ବା ଯିଏ କହୁଛି ସେ କଣ ଲଗଉଛି କଣ କହିବି ସେଠି ଚିନ୍ତନ କରୁଛି ସେଟା ବୁଦ୍ଧିପୂର୍ବକ। ହରିକଥାର ଯୋଉ ନିର୍ଗୁଣ ହରିକଥା ବୁଦ୍ଧିପୂର୍ବକ ନୁହେଁ, ସେଟା ହଉଛି ପରମାତ୍ମାଙ୍କ ସହିତ ତାଙ୍କର କନେକ୍ସନ ଥାଏ ଯାହା ସ୍ଫୁରଣ ହୁଏ ହୃଦୟରେ, ଯାହା ସ୍ଫୁରଣ ସେମାନେ କହିବେ। ସୁଖଦେବ ସାଙ୍ଗେ ସାଙ୍ଗେ କ୍ରମଭଙ୍ଗ କରିଦେଲେ। ବର୍ଣ୍ଣନା ପୂର୍ବରୁ କଣ କଣ ରହି ଦେଖା ଆସୁଥିଲା, ବର୍ଷା ଋତୁ ଶରତ ଋତୁ ଗୋଟେ ଋତୁ ପର ଋତୁ ବର୍ଣ୍ଣନା କରୁଥିଲେ, ବର୍ତ୍ତମାନ ସୁଖଦେବ ଯଜ୍ଞ ପତ୍ନୀ ମାନ ସରି ଗୋପକନ୍ୟା ମାନଙ୍କର ପ୍ରତି କୃଷ୍ଣଙ୍କର କୃପା ଚିନ୍ତା କରୁଥିଲେ। ଆଉ ଜଣେ ନାରୀଙ୍କର କଥା ଚାଲି ଆସିଲା, ଦେଖ ଏ ପତି ପାଇଁ ସର୍ବଧର୍ମ ଛାଡିଲେ କୃଷ୍ଣଙ୍କ ପତି ରୂପରେ ପାଇବା ପାଇଁ, ଆଉ କୃଷ୍ଣଙ୍କୁ ପାଇବା ପାଇଁ ପତିକି ଛାଡିଲେ ଯଜ୍ଞ ପତ୍ନୀ ମାନେ କୃଷ୍ଣ ଏବଂ ଉଦିତ ହେଇଗଲା ତାଙ୍କର ସେ କଥାଟା। ଏଟା ଗ୍ରୀଷ୍ମ ଋତୁର କଥା, କୃଷ୍ଣ ଭ୍ରମଣ କରୁଛନ୍ତି ନିଧାର୍ଗାର୍କ ତପେ ତିଗ୍ମ ଛାୟା ବି ସ୍ୱଭିରାତ୍ମନ ଅତ୍ର ଦୂରବନେ ପ୍ରଖରେ ଗ୍ରୀଷ୍ମକାଳୀନ ସୂର୍ଯ୍ୟ କିରଣେ ସ୍ୱକିଆଭି କରଣଭୂତାଭି ସ୍ୱସ୍ୟ ସ୍ୱକିଆ ଇତ୍ୟର୍ଥ। ପ୍ରଖର ଗ୍ରୀଷ୍ମ ବୃକ୍ଷ ଗୁଡିକ ସବୁ ଛତ୍ର ଭଳି ହେଇଛନ୍ତି, ଆଉ ସେଠିକି ଭଗବାନ ଶ୍ରୀକୃଷ୍ଣ ଅଗ୍ରଜଙ୍କ ସହିତ ବଳରାମଙ୍କ ସହିତ ସଖାମାନଙ୍କ ସହିତ ପରିବୃତ ହେଇକି ଦେଖିଲେ ବୃକ୍ଷ ବୃନ୍ଦାବନର ଶୋଭାକୁ ଶୋଭାର ଆସି ଯୋଗମାୟ ସବୁ ରଖିଛନ୍ତି। ଭଗବାନ ପ୍ରକୃତିକୁ ଏମିତି କରିଛନ୍ତି, ଆଉ ପ୍ରକୃତିର ସମ୍ପୂର୍ଣ୍ଣ ଯାକ ଯାଏ ପରିପ୍ରକାଶ ଯୋଗମାୟ କରୁଥିଲେ କେଉଁଠି ବୃନ୍ଦାବନ, ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ ସେଠି ସବୁ ଚିନ୍ମୟ ସବୁ ଚିନ୍ମୟ। ଯୋଉ ସଖାମାନେ ଯେ ଛତା ଧରିକି ଯେମିତି ଗାଈ ଚରିବାକୁ ଗଲେ ଛତା ଧରି ଯାଆନ୍ତି, ତାଙ୍କୁ ଛତା ଧରିବାକୁ ପଡ଼ିନଥିଲା, ବୃକ୍ଷମାନଙ୍କର ସବୁ ଆକୃତି ଛତ୍ର ଭଳି ହେଉଥିଲା। ଗ୍ରୀଷ୍ମ ହେଲେ ସେମାନେ ବୃକ୍ଷ ପକ୍ଷ ପଡ଼ିଛି। ଦୁର୍ମାନ ଆହ ବ୍ରଜୌକ ସହ କୃଷ୍ଣ ଦୁର୍ମାନ ବହୁ ବଚନରେ ବୃକ୍ଷମାନଙ୍କୁ ସବୁ ଦର୍ଶନ କରିକି ବ୍ରଜକୋଷ ବାରକମାନଙ୍କୁ କହିଲେ ପ୍ରଶଂସା କଲେ। ହେ ସ୍ତୋକ କୃଷ୍ଣ ହେ ଅଂଶ ସ୍ତ୍ରୀ ଦାମାନ ସୁବଲା ଅର୍ଜୁନମ ବିଶାଳ ବୃଷଭୋଜ ବୃଷଭୋଜଶ୍ୱିନ ଦେବପ୍ରସ୍ତର ଦେବପ୍ରସ୍ତବଥ ବରୁଥପଃ ପଶ୍ୟତେ ତାନ ମହାଭାଗନ ପରାର୍ଥେ କାନ୍ତ ଜୀବିତାନ ଦାତ ବର୍ଷା ଦାତ ବର୍ଷା ତପହିମାନ ସନ୍ତ ବାରୟନ୍ତି ନଃ ବରଂ ଉଦାର ବୃକ୍ଷ ଜୋନି ଅପି। ବିଶ୍ୱନାଥ ଚତୁର୍ଥୀ ଠାକୁର ତାଣ୍ଟିକାର ଲେଖିଲେ, ବରଂ ଉଦାର ବୃକ୍ଷ ଜୋନି ଅପି ଜନ୍ମ ସଦ୍ବି ପ୍ରାର୍ଥ୍ୟମ ନ ତୁ କୃପଣ କର୍ମୀ ବିପ୍ରଜାତି ବିପ୍ରଜାତ ଏବ ଅୟମ ଅର୍ଥମ ଜ୍ଞାପୟନ୍ତୁ ବୃକ୍ଷାନ ସ୍ତୌତି। ବୃକ୍ଷକୁ ସ୍ତୁତି କରୁଛନ୍ତି, ତାର ପ୍ରସଙ୍ଗଟା କଣ ହେଲା କାହିଁକି ବିଶ୍ୱନାଥ ଠାକୁର କମେଣ୍ଟ୍ରିରେ ତାଙ୍କର ଟୀକାରେ ଯୋଡ଼ିଲେ, ହଠାତ୍ କାହିଁକି ଯଦି ଯଜ୍ଞପତ୍ନୀ ମାନଙ୍କର କହିବାର କଥା ଥିଲା ତାର ଯଜ୍ଞପତ୍ନୀ ଲୀଳାକୁ ପଳେଇଥାନ୍ତେ, ବୃକ୍ଷମାନଙ୍କ ପ୍ରଶଂସା କରିକି ପୁଣି ଯଜ୍ଞପତି ମାନଙ୍କ ଲୀଳା ପର ଅଧ୍ୟାୟରେ କେମିତି ଆରମ୍ଭ କରି ସେମାନଙ୍କ ଆଚାର୍ଯ୍ୟମାନଙ୍କ ଭଗବାନଙ୍କର ସବୁ ସ୍ଫୁରଣ ଜ୍ଞାନର ପରିପ୍ରକାଶଟା କଣ ବୁଦ୍ଧି ଦ୍ୱାରା ଆମେ ଯୋଉ ପଢିବା ବୁଦ୍ଧି ଦ୍ୱାରା କହିବା ବୁଦ୍ଧିଟାକୁ ଏଟାକୁ ମାଇଣ୍ଡ ଏକ୍ସରସାଇଜ କୁହାଯାଏ, ଇଣ୍ଟେଲେକ୍ଚୁଆଲ ପ୍ଲାଟଫର୍ମ ତାକୁ ଇଂଲିଶରେ କୁହାଯାଏ। ବୁଦ୍ଧିଟାକୁ ଆମେ ଖର୍ଚ୍ଚ କଲେ ପଢିଲେ ତାକୁ ଜାଣିଲେ ସେଇଟାକୁ ଆମେ କହିଲେ ତତ୍ତ୍ୱଟା ତାହେଲେ ତତ୍ତ୍ୱଟା ଆଚାର୍ଯ୍ୟମାନଙ୍କ ଦ୍ୱାରା ଆସେ, ଆଚାର୍ଯ୍ୟ ପରମ୍ପରାରେ ତତ୍ତ୍ୱଟା ଆସେ। ଆମେ ଗୀତାଟାକୁ ପଢୁଛୁ ସର୍ବଧର୍ମାନ ପରିତ୍ୟଜ୍ୟ ମାମିକମ ଶରଣ ଭଜ, ତା ଅର୍ଥ ବୁଝିଦେଲେ ସବୁ ଧର୍ମ ଛାଡିକି ଭଗବାନଙ୍କର ଶରଣ ଯାଅ। କିନ୍ତୁ ଆଚାର୍ଯ୍ୟମାନେ ତା ସିକ୍ରେଟ ଜାଣିଲେ ସବୁ ଧର୍ମର ଗୋଟେ ଯିବ ଛାଡ଼ିବ କେମିତି, ତୁ ସର୍ବଧର୍ମାନ ତୁ ସବୁ ଧର୍ମଟାକୁ ଜୀବ ଛାଡ଼ିବୁ କେମିତି? ସେ ତ ମନୁଷ୍ୟ ଜନ୍ମରେ ଅଛି ନା, ସେ ପଶୁ ଜନ୍ମରେ ଧର୍ମଟାକୁ ଛାଡ଼ିଦେବ? ସେ ଧର୍ମ ଛାଡ଼ିଲା ମାନେ ତା ବିବେକ ତାକୁ ଧରିବ। ସେଠି ତାକୁ ଗୀତାରେ ଭଗବାନ କହିଲେନି ସର୍ବଧର୍ମାନ ପରିତେ, ତା ପରପଟ କିଛି କହିଲେ କି ଭଗବାନ ସବୁ ଧର୍ମକୁ ଛାଡ଼ିଦିବ? କିଏ ଛାଡ଼ିପାରିବ? ସେଟା ଆଚାର୍ଯ୍ୟମାନେ ଲେଖିବେ। ସେ ଟୀକା ହେଲେ ଲୋଚନ, ଭାଗବତର ଲୋଚନ ହେଲେ, ଯେମିତି ଜଣେ ଭାଗବତ ପଢି ସେ ଟୀକା ଜାଣିନି, ତାର ଆଖି ନାହିଁ, ସେ ଯେତିକି ବୁଝିଛି ତାର ସେତିକି ବୁଝିଛି, କିନ୍ତୁ ଜାଣିପାରିବନି ପ୍ରତିଶ୍ଲୋକ ସହିତ ପ୍ରତିଶ୍ଲୋକର କଣ ସମ୍ପର୍କ ରହିଛି, କାହିଁକି ଏଠି କଥାଟାକୁ ବୁଲେଇଲି। ଆଚାର୍ଯ୍ୟମାନେ କେମିତି ଜାଣିଲେ ଜଣେ ପ୍ରଶ୍ନ କରି, ଗୁରୁ ପରମ୍ପରା ଯୋଉ ପାତ୍ରତା, ଗୁରୁ ପରମ୍ପରା ଯୋଉ କୃପା, ଯୋଉ ଭଗବାନଙ୍କର ଯୋଉ ଜ୍ଞାନଟା, ସେ କେବଳ ଆଚାର୍ଯ୍ୟ ପରମ୍ପରା ଆସି ସେ ଦଶମ ସେ ଲେଖିଲେ, ତାଙ୍କ ଦେବସ୍ତୁତିରେ ଲେଖିଲେ, ଦଶମ ସ୍କନ୍ଧର ଦେବସ୍ତୁତିରେ ଲେଖିଲା ଯେ ଆଚାର୍ଯ୍ୟ ମାନେ କଣ କରନ୍ତି, ସୁଦୁସ୍ତର ଭଗବାନ ସୁନ୍ଦର ଶ୍ଳୋକ ସେଟା, ହେ ପ୍ରଭୁ ଦେବତାମାନେ ସ୍ତୁତି କରୁଛନ୍ତି ଦେବଗିର କାରାଗୃହରେ। ସାଧୁମାନେ କଣ କରନ୍ତି, ଏଇ ସୁଦୁସ୍ତର ଅତ୍ୟନ୍ତ କଠିନ ଭବସାଗରକୁ ପାର ହେଇକି ଯିବା ପାଇଁ ପୋତେଇନ ମଲ୍ଲପୁଣ୍ୟ ଶ୍ଳୋକ, ପୋତେଇନ ଆପଣଙ୍କର ପାଦପଦ୍ମରୁ ଏକ ପୋତ ବା ନୌକାକୁ ଆଶ୍ରୟ କରନ୍ତି। କିନ୍ତୁ ସେ ନୌକାରେ ଚଢିଗଲା ବେଳକୁ, ଅର୍ଥ ଆପଣଙ୍କ ପାଦପଦ୍ମକୁ ଆଶ୍ରୟ କରିଦେଲା ବେଳକୁ ଏ ଭବସାଗରଟା କଣ ହେଇଯାଉଛି, ବତ୍ସ୍ୟପୋତ। ବାଛୁର ଖୋରାରେ ଯେତିକି ଜଳ ରହେ, ସେ ତାଙ୍କୁ ଭୟ ଲାଗୁଥିଲା ମୁଁ ସଂସାରଟା କେମିତି ପାର ହେବି, କିନ୍ତୁ ଆପଣଙ୍କ ଚରଣ କମରେ ଏତେ ମହିମା ଅଛି, ସେ ଆଶ୍ରୟ କରିଦେଲା ମାତ୍ରେ ଏ ସୁଦୁସ୍ତର ଭବସାଗରଟା ଗୋଟେ ବତ୍ସ୍ୟପୋତ ଭଳି ହେଇଯାଉଛି। ବତ୍ସ୍ୟପୋତ ହେଇଗଲା ସାଗରଟା, ସେଠି ନୌକାର ଆଉ କିଛି ଆବଶ୍ୟକ ଅଛି କି? ନିଧାୟ ଜାତା, ହଁ ନିଧାୟ ଜାତା ସଦନ ଗ୍ରହାଣ, ସେ ସାଧୁମାନେ ଏଠି ଛାଡି ଦେଇକି ନୌକାଟାକୁ ପଳଉଛନ୍ତି। ନୌକାଟା କଣ ଦରକାର, ସେ ନୌକାରେ ଚଢୁଛନ୍ତି, ଅର୍ଥ ଭଗବାନଙ୍କ ପାଦ ତୁମକୁ ଆଶ୍ରୟ କରିଦେଲେ ଭବସାଗରଟା ଜଳ ଶୁଖିଯାଉଛି, ଶୁଖିଲା ବେଳକୁ ଭବସାଗର ଶୁଖିଯାଏ ଗୋଟେ। ତେଣୁ ସେଠି ଚକ୍ରଧର ଟୀକାରେ ଲେଖିଲେ, ସେ ଦେଶ ଟୀକାରେ ଲେଖିଲେ, ତାକୁ ନଚାହିଁକି ଉଲ୍ଲଂଘନ କରିକି ପଳଉଛନ୍ତି। ବାଛୁରୀ ପାଦରେ ପାଣି ଅଛି, ତାକୁ କି ଦେଖୁଛି, ତାକୁ ଗୋଟେ ପକେଇ ଦେଇ ପକେଇଲେ ପଳେଇବା କଥା। ଭଗବାନଙ୍କ ଚରଣ କମଳ ଏତେ ଅଶୋକ ଅଭୟ ଅମୃତର ଚରଣ କମଳ, ତାକୁ ଯଦି ଆଶ୍ରୟ କରୁନଉଛି ଜୀବ ଶୁଦ୍ଧ ଭକ୍ତ, ସେ ଆଉ ନୌକାଟାକୁ ସବୁବେଳେ ରଖିଦେଇ ଯାଉଛନ୍ତି। କଣ ନୌକାଟା, ସେଠି ସେ ଦର୍ଶନ ଟୀକା ଲେଖିଲେ, ନୌକା ସତ୍ ସମ୍ପ୍ରଦାୟ, ସମ୍ପ୍ରଦାୟଟାକୁ ଏଠି ତିଆରି କରିଦେଇ ଚାଲିଗଲେ। ନୌକାଟା ରହିଲେ ଜୀବମାନେ ଆସିଛନ୍ତି, ତାହେଲେ ସମ୍ପ୍ରଦାୟରେ ଯିବା ଆସିବ ନା, ସମ୍ପ୍ରଦାୟ ଅଛନ୍ତି ସବୁ, ମହାପ୍ରଭୁ ସମ୍ପ୍ରଦାୟ ଆସୁଛନ୍ତି ନା, ପୁଣି ଜଣେ ଶୁଦ୍ଧ ଭକ୍ତ ଦେଲେ ପାର ହେଇକି ଯିବ, ସେ ନୌକାଟାକୁ ପୁଣି ରଖିଦେଇଛି। ନୌକାଟା ତାନେ କଣ, ଏ ସମ୍ପ୍ରଦାୟର ଯୋଉ ଶିକ୍ଷା ରହିଲା, ତତ୍ତ୍ୱ ରହିଲା, ସେଟା ଆଚାର୍ଯ୍ୟମାନଙ୍କ ଦ୍ୱାରା, ଶୁଦ୍ଧଭକ୍ତଙ୍କ ଦ୍ୱାରା ଏ ସବୁ ପ୍ରକଟ। ଆଚାର୍ଯ୍ୟମାନେ ହେଲେ ପ୍ରତ୍ୟମୂର୍ତ୍ତି, ଆଚାର୍ଯ୍ୟବାନ ପୁରୁଷ ବେଦ, ବେଦ କଣ, ବେଦର ଯୋଉ ସାର ଜିନିଷଟା କିଏ ଜାଣିବ, ଆଚାର୍ଯ୍ୟମାନେ ଜାଣିବେ ନା, ଆଚାର୍ଯ୍ୟ ହେଲେ ପ୍ରତିମୂର୍ତ୍ତି ଆଉ ଶିଶୁ ଜାଣିଦେଲେ ଚକ୍ରବାଦ ଦେଖିଦେଲେ। ବର ମୁଦାର ବୃକ୍ଷ ଜୁନି ଅପି ଜୁନ ବି ଜନ୍ମ ସଦୁବି ପ୍ରାର୍ଥ୍ୟ, ବରଂ ସାଧୁ ସ୍ୱଭାବର ଲୋକମାନେ ସେ ବରଂ ଉଦାର ବୃକ୍ଷ ଜୁନି ପ୍ରାର୍ଥନା କରିବା ଦରକାର, ପ୍ରଭୁ ମୋତେ ବୃକ୍ଷ ଖଣ୍ଡେ କରିଦିଅ, ନ ତୁ କୃପଣ କର୍ମୀ ବିପ୍ର ଜାତି ଜାତା ବି ଅର୍ଥ ଜ୍ଞାପୟ ତୁ ବୃକ୍ଷାନ ସ୍ତୁତି। କାହିଁକି ଏଠି ବୃକ୍ଷକୁ ସ୍ତୁତି କରୁଛନ୍ତି, ବରଂ ଏ ଉଦାର ବୃକ୍ଷ ଜନି ଭଲ, କିନ୍ତୁ ଏ କୃପଣ କର୍ମୀ ବ୍ରାହ୍ମଣ ଜନ୍ମର କିଛି ଲାଭ ନାହିଁ। କାହିଁକି ସେ ବ୍ରାହ୍ମଣ ମାନଙ୍କୁ ଭିକ୍ଷା ମାଗିବା ପାଇଁ ଯିବେ ନା, ସଖାମାନଙ୍କୁ ପଠେଇବେ, ସେଟା କହିବା ପୂର୍ବରୁ ଆଜି ବୃକ୍ଷକୁ ସ୍ତୁତି କରୁଛନ୍ତି। ଦେଖ ବୃକ୍ଷମାନେ ମୋର ବୃନ୍ଦାବନରେ କେତେ ଉଦାର, କିନ୍ତୁ ବୃନ୍ଦାବନ ରହିଥିବା ଏ ବ୍ରାହ୍ମଣ ମାନେ କର୍ମକାଣ୍ଡ ପ୍ରତି ଏତେ ଆସକ୍ତ ହେଇଛନ୍ତି, ମୋ ସଖାମାନଙ୍କୁ ଫେରେଇ ଦେଲେ, ମୋ ନାଁ କହିଲା ପରେ ଫେରେଇ ଦେଲେ, ସେଥିପାଇଁ ଆଗେ ବୃକ୍ଷକୁ ସ୍ତୁତି କଲେ। ହେ ସ୍ତୋକ କୃଷ୍ଣ, ହେ ଅଂଶୁ, ହେ ଶ୍ରୀ ଦାମନ, ହେ ସୁବଲା ଅର୍ଜୁନ, ସମସ୍ତଙ୍କ ନାମ ସ୍ତୋକ କୃଷ୍ଣ, କୃଷ୍ଣଙ୍କର ସଖା, ସମସ୍ତେ ଜଣଙ୍କ ନାମ ଧରି ଡାକୁଛନ୍ତି। ଭଗବାନ ବହୁତ ଖୁସି ହେଉଛନ୍ତି, ପ୍ରଭୁ କେତେବେଳେ ମଣିଷର ଉଦାହରଣ କୋଉଠି ଦେଇନାହାନ୍ତି ଭାଗବତରେ, ଚୈତ୍ର ମହାପ୍ରଭୁ ତାହେଲେ ଆସିଲେ କୃଷ୍ଣ ଏଠି ଯେମିତି କହୁଛନ୍ତି ନା, ଏଇଟା ଆସିବ ଏ ଶ୍ଳୋକ, ଏଇଟା ଓହୋ ଓହୋ ଏ ସମ୍ବର, ଏଠି କଣ କହିଲେ, ପଶ୍ୟ ଏତାନ ମହାଭାଗା, ଏତାନ ବୃକ୍ଷ ଏତାନ ପଶ୍ୟ, ଦେଖ ଏମାନେ ଏମାନେ କିଏ ମହାଭାଗା, ମାନେ ମହାଭାଗ୍ୟବାନ, ଭଗବାନ ବୃକ୍ଷକୁ ମହାଭାଗ୍ୟବାନ ବୋଲି କହୁଛନ୍ତି, କାହିଁକି ତାର ଜୀବନ କେବଳ ପରର ଉପକାର ପାଇଁ। ଆଉ ସେ ତ ମରିଗଲା ପରେ ହେଇ କବାଟ ହେଇକି ଗଛ ମରିଯାଉଛନ୍ତି, ଦେଖ ଭସ୍ମ ଛାୟା ସବୁ ମଣିଷକୁ ସୁରକ୍ଷା, କିନ୍ତୁ ମଣିଷ କାହାର ସୁରକ୍ଷା ଦେବ, ମଣିଷ ମରିଗଲା ପରେ କାହା କାମରେ ଲାଗିବ, ବଞ୍ଚିଲା ବେଳେ ଆମେ ଭଗବାନଙ୍କ ସେବା କଲେ ନା, ଅନ୍ୟ ଉପକାର କରିପାରିଲେ ନା, କି ପ୍ରଭୁଙ୍କର ସେବା କରିପାରିଲେ, କଣ ଆମର କାର୍ଯ୍ୟରେ ଲାଗିବ। ଭଗବାନ ଏତେ ଉଦାର, ଚୈତନ୍ୟ ମହାପ୍ରଭୁ ଆସିଲେ ସେ ବୃକ୍ଷମାନଙ୍କୁ ପ୍ରଶଂସା କଲେ, ପ୍ରଣାନନ୍ଦ ପିଛୁ ନେଇଛ ନା, ତୋର ଯିବ ସେ ବୃକ୍ଷ। ମନୁଷ୍ୟ ଯଦି ଜଣେ ପୂର୍ଣ୍ଣ କୃଷ୍ଣ ଚେତନଶୀଳ ମାନବ ନ ହୋଇପାରେ, ଭାଗବତ ଧର୍ମ ଉପରେ ପ୍ରତିଷ୍ଠିତ ସେ ନ ହୋଇପାରେ, ତା ଜୀବନ ପ୍ରତି ସ୍ୱାଦ କିଛି ମିଳିବନି। କିନ୍ତୁ ସେ ଏ ସ୍ତରକୁ ସେ ବୁଝିପାରିବନି, ସେ ଦୁଃଖମୟ ଜୀବନରେ ତାର ସମୟ ଚାଲିଯିବ। କେତେ ଉଦାର ଭଗବାନ ବୃନ୍ଦାବନର ବୃକ୍ଷମାନଙ୍କୁ ପ୍ରଶଂସା କରୁଛନ୍ତି। ପଶ୍ୟ ଏ ତାର ମହାଭାଗା ପରାର୍ଥ ଏକାନ୍ତ ଜୀବିତ, ପରାର୍ଥ ଏକାନ୍ତ ଜୀବିତା, ପରାର୍ଥେ ଏକାନ୍ତ ଜୀବିତା। ସେ କାହିଁକି ବଞ୍ଚିଛନ୍ତି? ପରାର୍ଥେ, ଅନ୍ୟ ପାଇଁ ହିଁ ବଞ୍ଚିଛନ୍ତି। ବଞ୍ଚିବାର ବୃକ୍ଷମାନଙ୍କର ବଞ୍ଚିବାର ଉଦ୍ଦେଶ୍ୟ ସେ ଲେଖିଲେନି, ସେ ନୀତିକାର ଲେଖିଲେ, ସ୍ୱୟଂ ନ ବୃକ୍ଷ ଖାଦନ୍ତି ଫଲା, ବୃକ୍ଷ ନିଜେ ଫଳ ଖାଉନାହାନ୍ତି, ସ୍ୱୟଂ ନ ନଦୀ ପିବନ୍ତି ଜଳା, ନଦୀ ନିଜେ ଜଳ ପିଉ ନାହାନ୍ତି, ସ୍ୱୟଂ ନ ଗାଭୋ ପିବନ୍ତି ଦୁଗ୍ଧା, ଗାଈ କଣ ନିଜେ କ୍ଷୀର ପିଉଛନ୍ତି? ପର ଉପକାର ଏଦମ ଶରୀର, ଦେଖ ସମସ୍ତେ ପର ପାଇଁ କରୁଛନ୍ତି। ମନୁଷ୍ୟ ଗୋଟେ ଏଭଳି, ଆମେ ଏଭଳି ଭଗବାଦ ସଭ୍ୟତାରେ ଜନ୍ମ ହେଇଛେ, ଏଭଳି ଅସଂସ୍କାର, ଏଭଳି ଭଗବାଦ ଭଗବାଦ ଆଉ ନାସ୍ତିକ ସଭ୍ୟତା ବଢୁଛି। କେବଳ ମନୁଷ୍ୟ ସୁକେନ୍ଦ୍ରିକ ଜୀବନ, ସବୁ ନିଜର କଥା ଚିନ୍ତା କରି ଭଗବାନ ମନୁଷ୍ୟ ମନୁଷ୍ୟକୁ ଯୋଉ ଦେଇଛନ୍ତି ଗୁଣ ଗୁଡିକ, ପ୍ରତ୍ୟେକ ମନୁଷ୍ୟରେ କିଛି ଗୁଣ ଅଛି, ସେ ମନୁଷ୍ୟ ଜର ପାଇଛି ନା, ତା ପାଇଁ ଦେଇନାହାନ୍ତି ଭଗବାନ। ଧନୀକୁ ଧନ ତା ପାଇଁ ଦେଇନାହାନ୍ତି, ଜ୍ଞାନକୁ ଜ୍ଞାନ ତା ପାଇଁ ଦେଇନାହାନ୍ତି, ତାର ପାତ୍ରଟା ବଡ ଅଛି ତାକୁ ଦେଇଦେଇଛନ୍ତି, ସେ ଅନ୍ୟ ତାଦ୍ୱାରା ସେ ଅନ୍ୟର ଉପକାର କରିବ। ପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ସୃଷ୍ଟି କରିଛନ୍ତି, ଏଥିପାଇଁ ସେ ଅନ୍ୟକୁ ସାହାଯ୍ୟ କରୁ, ପରସ୍ପର ସାହାଯ୍ୟ କରି ମୋର ଭଜନ କରି ଏ ଜଗତରୁ ଯାଆନ୍ତୁ। ପ୍ରଭୁ ଆଜି ପ୍ରଶଂସା କରୁଛନ୍ତି, ଓହୋ ଏଇସା ବର ଜନମ କୁଶ୍ୟ ଏତା ମହାଭାଗ, ମହାଭାଗ ବୋଲି ଭଗବାନ କହୁଛନ୍ତି। କାହିଁକି ମହାଭାଗ? ପରାର୍ଥ ଏକାନ୍ତ ଜୀବିତା, ସେମାନେ ବଞ୍ଚିଛନ୍ତି କେବଳ ପର ପାଇଁ। ସବୁବେଳେ ମଣିଷ ନିଜ ବିଷୟରେ ଚିନ୍ତା କରିବା ଉଚିତ ନାହିଁ, ଭଗବାନଙ୍କ ବିଷୟରେ ଚିନ୍ତା କରିବା ଦରକାର। ବୈଷ୍ଣବମାନଙ୍କ ଭିତରେ ଜୀବମାନଙ୍କର କେମିତି ଉପକାର ହବ, ସବୁବେଳେ ନିଜ ବିଷୟରେ ଭଗବାନ ପୁରା ଅପ୍ରସନ୍ନ ହୁଅନ୍ତି। ସେଥିପାଇଁ ଭଜନାନନ୍ଦୀ ମାନଙ୍କ ଠାରୁ ଗୋଷ୍ଠୀନନ୍ଦୀଙ୍କୁ ବେଶୀ ଭଗବାନ ଭଲ ପାଆନ୍ତି। ଭଜନାନନ୍ଦୀ ମାନେ ନିଜର ଉପକାର କରୁଛନ୍ତି, ନିଜ ଭଜନ କଲେ ନିଜର ଉପକାର କଲେ, କିନ୍ତୁ କେତେ ଜୀବ ଆଜି କଷ୍ଟ ପାଉଛନ୍ତି। ସେଥିରେ ପ୍ରହଲ୍ଲାଦ ମହାରାଜ ଆମର ଯୋଉ ପଦ୍ଧତି ରହିଲା, ଆମେ ଯୋଉ ପ୍ରଚାର କରିବା, ଆମେ ଭାଗବତ ଧର୍ମ ବିଷୟରେ କରୁଛେ ନା, ଭଗବାନ ନୃସିଂହଦେବ ଡାକିଲେ ପ୍ରହଲ୍ଲାଦ ମହାରାଜ, ପ୍ରହଲ୍ଲାଦ ତୁମେ ପଳେଇ ଆସ, ତୁ ରୁହନି, ମନା କରିଦେଲେ ନା। କଣ ସେ ଶ୍ଳୋକ? ମୌନେ ଚରନ୍ତି ବିଜନେ ନା ପରାର୍ଥ ନିଷ୍ଠା, ପ୍ରାୟଣ ଦେବ ମୁନୟ ସ୍ୱିମୁକ୍ତି କାମା। ହେ ପ୍ରଭୁ, ପ୍ରାୟ ଦେବତା ମୁନିମାନେ ବି ସ୍ୱବିମୁକ୍ତି କାମା, ସେମାନେ ଉଦ୍ଧାର ହେବା ପାଇଁ ଚେଷ୍ଟା କରୁଛନ୍ତି। ମୌନେ ଚରନ୍ତି ବିଜନେ ନା ପରାର୍ଥ ନିଷ୍ଠା, ପରାର୍ଥ ଚିନ୍ତା ନ କରିକି ସେ ବିଜନରେ ରୁହନ୍ତି, ଏକାନ୍ତରେ ରୁହନ୍ତି, ମୌନ କର, ବ୍ରତ କରନ୍ତି। ମୁଁ ସେଟା କରିପାରିବିନି, ଜୀବମାନଙ୍କୁ ଉଦ୍ଧାର ନ କଲେ ମୁଁ ଯିବିନି, ଅନ୍ୟକୁ ସାହାଯ୍ୟ କରିବା ଦରକାର। କିନ୍ତୁ ଆମର ସ୍ୱର ସାହାଯ୍ୟ ନୁହେଁ, ଆମର ହେଉଛି ଆତ୍ମାର ସାହାଯ୍ୟ, ପରୋପକାର, ପରୋପକାର ଏଦମ ଶରୀର, ନିଜ ଚେତନଶୀଳ ହେବା, ଅନ୍ୟକୁ ଚେତନ ଆଣିବା, ଏ ମାର୍ଗକୁ ସେ ଦୁଃଖ ପାଉଛନ୍ତି। ଅନାଦି କାଳରୁ ଗୋଟେ ଜୀବ ଦୁଃଖ ପାଉ, ତ କିଏ ସହାରା? ପିତାମାତା ଜନ୍ମ ଦେଉଛନ୍ତି, ଦୁଃଖ ଭିତରୁ ଠେଲି ଦେଉଛନ୍ତି, ଅର୍ଣ୍ଣ କାହାକୁ ଅର୍ଣ୍ଣର ଭୋଜନ ଦେଇଦେଲେ ତା ଜୀବନର ସମସ୍ୟା ଦୂର ହୁଏ ନା, ତାର ଯୋଉ କର୍ମଫଳ ରହିଛି ସେ ଶରୀର ପାଇଛି। ସେଥିପାଇଁ ବକ୍ତିଦାନ ଠାକୁର ପ୍ରଭୁପାଦ ମହାରାଜ କୁହନ୍ତି ନା, ଲକ୍ଷ ଲକ୍ଷ ହସ୍ପିଟାଲ, ଲକ୍ଷ ଲକ୍ଷ ରୋଗୀର ଚିକିତ୍ସା, ଲକ୍ଷ ଲକ୍ଷ ଦରିଦ୍ରକୁ ଆମେ ଯଦି ଭୋଜନ ଦେବା, ଗୋଟିଏ ମନୁଷ୍ୟକୁ କୃଷ୍ଣ ଯତ୍ନଶୀଳ କରିବା ସେଥିରୁ ସମାନ ହେଇପାରିବେନି। ଗୋଟିଏ ଲୋକକୁ ଯଦି ଆମେ ଫେରେଇ ନେଇ ଆସିପାରିବା, ଅନାଦିକାଳ ସେ ଯେଉଁଟା ବୁଲୁଛି ନା, ସେ ଭଗବାନଙ୍କ ପଥକୁ ଚାଲିଗଲା, ପାପକୁ ଛାଡ଼ିଦେଲା, ଇଏ ଏଇଟା ପ୍ରକୃତ ଉପକାର। ଆମେ ଅନ୍ୟକୁ ସାହାଯ୍ୟ କରିବା, ସାହାଯ୍ୟ କରିଦେଲେ ସେ କ'ଣ ହେଉଛି, ମୁଁ ସେଠୁ ଏଠୁ ବାହାରିକି ଯିବ, ଫୁଣି ପାପ କଲା, ସେ ଆମିଷ ଖାଇଲା, ପୁଣି କର୍ମ ହିସାବରେ ତାକୁ ସର ପାଇଲା। ସମାଜ ତ ବୁଝିବନି, ସମାଜ ବି ଆଉଜି ଗୋଟେ ବସିଲେ ଖାଇଲେ, ସମାଜ କ'ଣ କହିବ, ଆଉଜି ମଟର ଖାଇକି ଖଟର ଶୋଉଛନ୍ତି, ସେମାନଙ୍କର କ'ଣ ଜଗତର ପ୍ରତି ସେମାନଙ୍କର କ'ଣ ଅବଦାନ ଅଛି? ସେମାନେ ଗୋଟେ ପାରାସାଇଟ, ସେମାନେ ଗୋଟେ ଉପଯୋଗୀ, ସେମାନେ କେବଳ ଟଙ୍କା ରୋଜଗାର କରି ଲୋକଙ୍କ ଦୂର ଖାଉଛନ୍ତି। ସମାଜ ଯଦି ରହିଛି କେବଳ ସାଧୁମାନଙ୍କ ପାଇଁ ରହିଛି, ସମାଜର ସଂସ୍କାରଟା ରହିଛି, ସମାଜର ବାପା ତା ପୁଅକୁ ସଂସ୍କାର କରିପାରିବନି, ସାଧୁମାନେ ଜୀବକୁ ଗୋଟେ ସଂସ୍କାର କରୁଛନ୍ତି ଭଗବାନଙ୍କର ଏ ବାଣୀ ଦେଇ। ଏ ଉପକାର କ'ଣ ଅଛି? ବଡ ଉପକାର, ଗୋଟେ ଜୀବକୁ ତାକୁ ଆଣିକି ଭଗବାନଙ୍କ ପଥରେ ଛାଡ଼ିବାଟା ବି ବଡ ଉପକାର। ଉପକାରକୁ ଭଗବାନ ବହୁତ ପସନ୍ଦ କରନ୍ତି, ପର ଉପକାର ଆୟ ସ୍ୱର୍ଗ ଆୟ ପାପ ଆୟ ପର ପୀଡ଼ା ନ, କମସେ କମ ପର ଉପକାର ତ କରୁଛନ୍ତି ଏ ଲୋକମାନେ, ସେମାନେ ସ୍ୱର୍ଗକୁ ଚାଲିବେ ନା ଫଟଫଟ। ତ ଆମର ତ ଆତ୍ମାର ଉପକାର, ଏ ଜୀବଟା କେମିତି ଭଗବାନ ଚେତନ ଭଗବତ ଚେତନଶୀଳ ହଉ, ମାନେ ଇଏ ପୁଣି କଷ୍ଟ ପାଇବ, ସ୍ୱର୍ଗ ଗଲେ ତ ପୁଣି ଏଠିକି ଆସିବ ନା, ତାକୁ ଏ ରାସ୍ତାକୁ ଯେମିତି ନ ଆସୁ, ସ୍ୱର୍ଗକୁ ନ ଆସୁ। ବାତ ବର୍ଷାନ୍ ତପ ହିମାନ୍ ସହନ୍ତ ବାରୟନ୍ତି ଚାହ, ବାତ ବର୍ଷା ଆଦି ସ୍ୱୟଂ ସହମାନ ଅସ୍ମାକମ୍ ବାରୟତି ହି, एतादृशः भद्रसेनस्तु गोपदनः च दुरस्थित इति लक्ष्यते जे बातवर्षन् स्वयं सहमान अस्माकं बारयन् निचके बदले लिखित टीकारे देख से निजे सहीकि बारण करछ हमरे छाईटा वृक्ष तले बसछे खरडा सहुचन्त किए से सहुचन्त आमको छाया दउछ देखियो आमे आमे जाहाको साहाय्य करुछे दुखटा सही साहाय्य करुछे सुख रहिला आमे काहु साहाय्य करिया न करियानि इति गेला आम भितर वृक्ष भितर पार्थक्य चिरचेतन बाबू कहते तर रही विश्वास आमर भल थी तो आम क्या साहय कर ना आम भल नाम कष्ट सही क्या साहय कर संभव प्राकृत स्तर अप्राकृत स्तर हम स्वयं सहंती वारयती चाह निजे सहन करती भक्त मेटा को लिखले ना भजन वृक्ष गुण वृक्ष सम क्षमा गुण करे साधन वृक्ष भाई क्षमा गुण तुम साधन कर दुख सम क्षमा गुण करे साधन कौन रहा कड़ा भजन वृक्ष सम क्षमा गुण करे साधन श्रीकृष्ण कीर्तन जदि मानस तोर से वृक्ष सम क्षमा गुण करे साधन बहुत सुंदर पद लिखे साधन टाइम हम वृक्ष भाई क्षमा गुण साधन करा पड़ो क्षमा गुण न आसला मान क्षमा साधु बड़ गुण तितिक्षव कारुणिक तितिक्षव से सहिष्णु नहले करुणा करें साधुर जो करुणा गुणटा करुणा पूर्व आगे तितिक्षु साधु को अपा जाए तार सहिष्णुता गुण सही पार अन्न करुणा न सहले करुणा तार जीव मैंने जो पीड़ा दिखती जीव मैंने जो दुख दिखा जीव मान जहाँ सब कष्ट से कमती निखे जिन सही निजे अन्नर उपकार कर आचार्य मैंने टीका लिखिले से कथा जमी निज दात निज दात निज ओठ को कामुड़ देला निज जीव को कामुड़ देला तो कौन कर बाड़ी भांगी दबी भांगी मोर तो जीवाटा भी मोर दात भी मोर ओठटा भी मोर मोर भूल से निजर भूल मगुच से गोटे जो साधु से जगत सब जीव को निजर भूल हालांकि सही पार नारद दास ठाकुर सब थे समस्त सही ना प्रहलाद महाराज सब थे अप्राकृत गुण गुड़ भजन जिते बढ़ो जन सहिष्णुता गुण से बढ़ो असहिष्णुता गुण भजन बहुत बड़ प्रतिबंध न सही पारे कृष्ण कृपा निजे सहक बारण कर कृष्ण सखामंस देखुं तात्पर्य रहा कृपण कर्मी विप्रजाति कृपण ब्राह्मण कर्मकांड प्रति आसक्त ब्राह्मण अपेक्षा वृक्ष जन्म हूँ श्रेष्ठ साधु मैंने प्रार्थना करा दरकार बरम जन्म सर्व प्राणी सर्व प्राणी जीवनम सुजन सेव जे संवै विमुख जानति नार्थिन सुजन से आतिथ्य आतिथेय अतितु जाचक सुजन सुजन शब्द चक्रवाद अर्थ कले सुजन से आतिथेय कहीं वृक्ष पाखर के खाली हाथ फेरिए समस्त वृक्ष अतिथि ऊपर देखते इमर अतिथि जो आंब देखना पचीगल तो आंब बाड़े देखे खसी पड़े कंचा बेले आंब को देखिए डाल को भांग पत्र को भांग धरिक आस स्वयं वृक्ष खादती फला से निजे के कष्ट जल वायु सूर्य किरण द्वारा फल फूल तैयारी कर निजे कि खाते मनुष्य मनुष्य प्रभु जी अति उदार मन वृंदावन वृक्ष मान प्रशंसा करपण से वृंदावन ब्राह्मण मान मथुरा ब्राह्मण मान प्रशंसा कर उदार आवश्यक अच्छे साधु मन ये प्रिय भगवान कर उदार मना समाज सब मोर भाव मोर भाव अयम निज पर गण नाम लघु चीत साम अयम निजम ये मोर से निजर साधु ये भाव ना मोर शिष्य ना ये भी असुविधा वैष्णव समस्त प्रभुंकर बहुत उन्नत राजधर्म ना वैष्णव धर्म अयम निज पर गण नाम लघु चेत लघु चेत मान सब कृष्णंगर समस्त भगवत संबंधी प्रभु आज उदार मन प्रशंसा कर सर्व प्राणी जीवन ଇସମ ଜନ୍ମ ବର ଜନ୍ମ କୀର୍ତ୍ତସମ ଜନ୍ମ ବର ଜନ୍ମ ଏମାନଙ୍କ ଜନ୍ମ ଶ୍ରେଷ୍ଠ ଭଗବାନ ନିଜ ମୁଖରେ କହୁଛନ୍ତି ଝୋଟ ମୁଠା ପ୍ରଶଂସା ଭଗବାନ କେବେ କାହାକୁ କରନ୍ତିନି ସେ ସତ୍ୟ ବୃକ୍ଷମାନଙ୍କର ଜନ୍ମ ହିଁ ଶ୍ରେଷ୍ଠ ଭଗବାନ କହୁଛନ୍ତି ସାଧୁମାନଙ୍କର ଯଦି ପ୍ରଥମ କେହି ଗୁରୁ ଥାନ୍ତି ସେ ଯଦି ବୃକ୍ଷ ତାଙ୍କର କଥା ଆମକୁ ଶିଖିବାର ଅଛି ସେ କେମିତି କେବଳ ଅନ୍ୟର ଉପକାର କରୁଛି କେବଳ କେବଳ ଶୋଉଛନ୍ତି ଆମର ସେଭଳି ଆମ ଜୀବନଟା କେବଳ ପ୍ରଭୁଙ୍କ ପ୍ରତି ସମର୍ପିତ ହେବା ଦରକାର ବୈଷ୍ଣବ ପ୍ରତି ସମର୍ପିତ ହେବା ଦରକାର ଏ ଅନ୍ତର୍ବାଧା ସବୁବେଳେ ସୁସୁଖ ବାସନା ରଖିଲେ ପ୍ରୀତି ଧର୍ମରେ ଆମେ ପ୍ରବେଶ କରିପାରିବା ନାହିଁ ନିଜ ବିଷୟରେ ଚିନ୍ତା କରିବା ଅର୍ଥ ଭକ୍ତି ଯୁଗରେ ଆମେ ନିଜ ବିଷୟରେ ଚିନ୍ତା ଯେତେବେଳେ କରୁଛେ ଯାହା କୁହନ୍ତି ଆମେ ପ୍ରୀତି ଧର୍ମରୁ ଦୂରେଇ ଯାଉଛେ ପ୍ରେମ ଧର୍ମ ଦୂରେଇ ଯାଉଛି ସବୁବେଳେ ନିଜ ଚିନ୍ତା ରହିଲା ଭଗବାନ ଦୁଃଖ ହେବେ ଆରେ ଦେଖ ଜୀବଟା ମୋ କଥାରେ ଚିନ୍ତା କଲା ଅନାଦିକାଳରୁ ଘୁରି ଘୁରିକି ଚକ୍ରରେ ଆଇଲା ପୁଣି ସେ ସ୍ୱର କଥାଟା ଚିନ୍ତା କରୁଛି ସେହି ସ୍ୱର ଚିନ୍ତା ରହିଯାଉଛି ମୋର ସମର୍ପଣ ହେଇପାରୁନି ଅଭୟବାଣୀ ଭଗବାନ କେତେ ଦେଲେ ଭଗବତ ଗୀତାରେ ଶହଶହ ଅଭୟବାଣୀ ଦେଇ ଚାଲିଗଲେ ତେଷାମ ସମୁଦ୍ରତା ମୃତ ସଂସାର ମୁଁ ତାକୁ ଉଦ୍ଧାର କରିବି ଭକ୍ତ ଯୋଗକ୍ଷମ ମୁଁ ଦାୟିତ୍ୱ ନେବି ସବୁ ଜିନିଷ ଭଗବାନ କହିଲେ ନା ସତ୍ୟନ୍ତେ ପ୍ରତିଜାନେ ପ୍ରିୟ ସୀମେ ମୋତେ ଚିନ୍ତା କର ମୁଁ ତୁମକୁ ଉଦ୍ଧାର କରିବି ମୁଁ ସତ୍ୟ କରିବି କେତେ ପ୍ରତିଜ୍ଞା ବାଣିଦେଲେ ଭଗବାନ ହେଲେ ଜୀବର ବିଶ୍ୱାସ ନାହିଁ ସବୁବେଳେ ସେ ସୁକନ୍ଦ୍ରିକ ଜୀବନ ଦେଖ ବୃକ୍ଷମାନଙ୍କ ଓ ଏ ସମ୍ବର ଜନ୍ମ ସର୍ବପ୍ରାଣୀ ଭୋଜୀବିନ ସମସ୍ତ ପ୍ରାଣୀମାନଙ୍କର ହାତୀ ଆସୁଛି ଡାଳକୁ ଭାଙ୍ଗି ଖାଇଯାଉଛି ସେ କଣ କମ୍ପ୍ଲେନ୍ କରୁଛି ଆମ ଡାଳ ଭାଙ୍ଗି ଖାଇଗଲୁ କହିଛି କହିଲି ସେ ଲୋକମାନେ ଦେଖେ ନିମ୍ବ ସେ ଲିକୁଲ ଏଇ ଯୋଉ ଆଗର ଲିମ୍ବ ଗଛଟା ଅଛି ତାକୁ ଗୋଟେ ଯାଇଥିଲେ ବୁଲିବା ପାଇଁ ଦେଖିଲି ସେ ଲିମ୍ବ କଡ଼ ନେଇଛନ୍ତି ଲିମ୍ବ କଡ଼ ତୁମେ ନବଟେ ଡାଳ ଗୁଡା ଭାଙ୍ଗି ପୁରା ଗଦା କରିଦେଇଛନ୍ତି ତୁମେ ଏଟା କରିପାରିବନି କୌଣସି ବୃକ୍ଷକୁ ତୁମେ କଷ୍ଟ ଦେଇପାରିବନି ବୃକ୍ଷା ପଶ୍ୟନ୍ତି ବୃକ୍ଷା ଜିଙ୍ଗରନ୍ତି କେବଳ ଗଛ ଲଗେଇ ତୁମେ ଫଳ ଖାଇବା ପାଇଁ ଚେଷ୍ଟା କରନି ବୃକ୍ଷମାନେ ଦେଖିପାରନ୍ତି ମହାଭାରତରେ ଅଛନ୍ତି ଜିଙ୍ଗରନ୍ତି ସେମାନେ ଆଘ୍ରାଣ ନେଉଛନ୍ତି ସେମାନେ ଦେଖିପାରନ୍ତି ଆମେ ତାଙ୍କୁ ଅନ୍ୟ ଶେଷରେ କୌଣସି ବୃକ୍ଷକୁ କାଟିବନି ଭାଙ୍ଗିବା ଗୋଟେ ଗୋଟେ ଆବଶ୍ୟକ ନାହିଁ ଗୋଟେ ଦାନ୍ତ କାଟି କରିବ ଭାଙ୍ଗିବ କି ପୋଳା ନାଇଁ ଠିକ୍ ନାହିଁ ବୃକ୍ଷ ସେମାନେ କେବଳ ପରର ଉପକାର କରୁଛନ୍ତି ମଣିଷ ଆଜି ଯେଉଁ କଷ୍ଟ ପାଉଛି କାହିଁକି ଏ ବୃକ୍ଷ ଯେଉଁମାନେ ପ୍ରକୃତି ଭଗବାନ ଯେଉଁ ସଜେଇକି ରଖିଲେ ତାଙ୍କ ଉପରେ ଆମେ ଅତ୍ୟାଚାର କରୁଛେ ପ୍ରକୃତି ଦେବୀ ବର୍ତ୍ତମାନ ଆମକୁ ଦଣ୍ଡ ଦେଉଛୁ ଏ କାହିଁ କେମିତି ହେଉଛି କରୋନା ପରୋନା କାହିଁ ଏମିତି ଆଜି ହେଉଛି ପ୍ରକୃତି ଉପରେ ଆମେ ଅତ୍ୟାଚାର କରୁଛୁ ଭଗବାନ ସଜେଇଥିଲେ ମନୁଷ୍ୟ ଏତେ ଉଦ୍ବିଗ୍ନରେ ରହୁଛି ଚିନ୍ତାରେ ରହୁଛି ବୃକ୍ଷ ତରୁ ଲତା ଥିଲା ସୁନ୍ଦର ବାୟୁମଣ୍ଡଳ ଥିଲା ସ୍ୱଚ୍ଛ ଜଳ ଥିଲା ଲୋକମାନେ ଚାଷବାସ କରୁଥିଲେ ଗାଈ ଗୋରୁ ନେଇକି ରହୁଥିଲେ ପୃଥିବୀରେ ଆଧାର ପୃଥିବୀରେ ଜୀବନ ଲଗାଉଥିଲେ କଣ ଆମର କେବଳ ଜୀବନ ହେଉଛି ଗୋଟେ ମାନ ସମ୍ମାନ ବାହାର ଗୋଟେ ଗାଡି ଘୋଡ଼ାରେ ଚଢିବା ବୁଲିବା କଣ ଏଇଥିପାଇଁ ଆମକୁ ଭଗବାନ ଜନ୍ମ ଦେଇଛନ୍ତି କେବଳ ଜୀବନଟା କେବଳ ଟଙ୍କା ରୋଜଗାର ପାଇଁ ଗୋଟେ ଫ୍ୟାକ୍ଟ୍ରି ଭିତରେ ଆମେ ଜୀବନ ଯିବା ପାଇଁ ଭଗବାନ ଦେଇଛନ୍ତି ନା ପ୍ରକୃତି ସାଙ୍ଗରେ ଖେଳିବା ପାଇଁ ଆମେ ପ୍ରକୃତି ସାଙ୍ଗରେ ଖେଳିବା ପାଇଁ ଭଗବାନ ଜନ୍ମ ଦେଉଥିଲେ ଗୋଟେ ଚାଷୀ କଣ କରେ ଗୋଟେ ଚାଷୀରେ ଜୀବନ ପ୍ରକୃତି ସାଙ୍ଗରେ ଖେଳିବା ଯେଉଁଠି ରିଆକ୍ସନ ଆସିବନି ଆପଣ ଗଛଟା ଲଗେଇଲେ ଗଛ କଣ ଆପଣଙ୍କୁ ରାଗୁଛି ସେ ଫଳ ନ ଦେଲେ ବି ସେ କିଛି କହିବେନି କାଟିଦେଲେ ବି ସେ କିଛି କହିବେନି ମଣିଷଟା ଦେଖିବା ଯେକୌଣସି ମଣିଷ ସାଙ୍ଗରେ ତୁମେ ଡିଲିଂସ କର ଗୋଟେ ପ୍ରତିକ୍ରିୟା ଆସେ ବର୍ତ୍ତମାନ ମନୁଷ୍ୟର କାରଣ କଣ ବର୍ତ୍ତମାନ ଏଇ ମଣିଷ ଯୋଉ ଅତ୍ୟନ୍ତ ଦୁଃଖୀ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଯୋଉ ହେଇଯାଇଛି ଏଜିଟେସନ ଯୋଉ ତାର ବେଶୀ ଆସୁଛି ସେ ସବୁବେଳେ ମଣିଷ ସାଙ୍ଗରେ ବ୍ୟବହାର କଲା ଆଉ ମଣିଷ ଭିତରେ କାମ କ୍ରୋଧଗୁଡ଼ା ରହିଛି ସେଟା ସବୁବେଳେ ତାର କାମ କ୍ରୋଧ ହେଉଛି ଆମର କାମ କ୍ରୋଧ ହେଲା ସେଟା ଟକ୍କର ମାରିଲା ସେଥିପାଇଁ ସବୁ ଏଜିଟେସନ ଗୋଟେ ମଣିଷ ରହିଲା ଯୋଉଟା ଜଡ଼ବସ୍ତୁ ଜଡ଼ ଦ୍ରବ୍ୟ ସହିତ ସବୁ ସମ୍ପର୍କ ରଖିଲେ ମଣିଷ ସେତେବେଳେ କଣ ଲୋକମାନେ ସବୁ ପ୍ରକୃତି ସହିତ ସମ୍ପର୍କ ଚାଷୀଟା ସକାଳୁ ଚାଲି ଆସିଲା ଧାନକୁ ଦେଖିଲା ବିଲକୁ ଦେଖିଲା ଗଛ ଲଗେଇଲା ବିରି ମୁଗ ସବୁ ପ୍ରକୃତି ସହିତ ଦେଖିଲା ଉଶାନ୍ତ ହେଇଯାଉଥିଲେ ଗୋମାତା ଗାଈ ରହୁଥିଲେ ଗାଈଙ୍କ ପଛରେ ଯାଉଥିଲେ ଶାନ୍ତ ହେଇଯାଉଥିଲେ ସ୍ତ୍ରୀ ପାଖରେ କେତେ ସମୟ ରୁହନ୍ତି ଏଇଟା ଅଫିସରେ ଗଲାବେଳେ ସେ ଗୋଟେ ବାହାରେ ସ୍ତ୍ରୀ ଲୋକ ବସିଛି ଗୋଟେ ଇଏ ଗୋଟେ ଅଫିସର ବସିଛି ଅଫିସର ତମେ ସ୍ତ୍ରୀ ଗୁଡା ରହୁଛି ତାଙ୍କ ସାଙ୍ଗରେ କାମ କରୁଛ ଆଉ ତୁମ ଭିତରେ କାମ ଅଛି ତୁମେ ସେ ପରସ୍ତ୍ରୀ ହେଲେ କଣ ତୁମେ ତମ ଗୋଟେ ଖରାପ ଦୃଷ୍ଟିରେ ଦେଖିବନି ଦେଖ ତୁମେ ମାନବ ତୁମେ ଇନ୍ଦ୍ରଚନ୍ଦ୍ର ସେମାନେ ତାଙ୍କ ଉଦାହରଣ ଦ୍ୱାରା ଭଗବାନ ତାଙ୍କୁ ସେଟ୍ଅପ୍ କରିକି ଦେଖି ଦେଇଯାଇଛନ୍ତି କାମ କେତେ ପ୍ରବଳ ତୁମେ ପୁଣି ଗୋଟେ ମଣିଷକୁ ଦେଖିଲ ସେ କୁସଂସ୍କାରକୁ ହୃଦୟରେ ଧରିକି ଚାଲିଥିଲ ଅଫିସରେ କାମ କରୁଛ ଆଉ ଚାଷୀକୁ ଚାଷକୁ ଗଲେ ଗଲ ବିଲରେ ଦେଖିକି ଆସ ସକାଳ ପଖାଳ ଗଣ୍ଡେ ଖାଇଦେଇଗଲା ଯେ ସକାଳ ପଖାଳ ଗଣ୍ଡେ ଖାଇଦେଇଗଲେ ନହେଲେ କଣ ଖରି ଟିକେ ମୁଢି ଟିକେ ଖାଇଦେଇଗଲେ ବାସ ବିଲରେ ସେ ଧାନ ସାଙ୍ଗରେ ଖେଳିଗଲା ସେଠି କଣ କଣ କାମ କ୍ରୋଧର ପ୍ରତିକ୍ରିୟା ଅଛି ପ୍ରକୃତି ଭଗବାନ ସଜେଇଥିଲେ ନଷ୍ଟ କରିଦେଲେ ଏସବୁ କାଟି ଗଛ ଦୁଃଖ ସବୁ କାଟିକି ନଷ୍ଟ କରିଦେଲେ ମଣିଷ ଆଜି ପ୍ରତିକ୍ରିୟା ସେଥିପାଇଁ ବହୁତ ଭୋଗିବ ଭଗବାନ ଏଠି ଅହୋ ଆଶ୍ଚର୍ଯ୍ୟରେ ପ୍ରକାଶ କରିଛନ୍ତି। ଏସବୁର ଜନ୍ମ ଏମାନଙ୍କ ଜନ୍ମ ଶ୍ରେଷ୍ଠ, କାହିଁକି ନା ସର୍ବପ୍ରାଣୀ ଉପଜୀବନ, ସମସ୍ତ ପ୍ରାଣୀଙ୍କୁ ଏମାନେ ସର୍ବେଷାଂ ପ୍ରାଣୀନାମ ଉପଜୀବନମ ଜୀବିକା ହେତୁ, ସମସ୍ତ ପ୍ରାଣୀଙ୍କର ଜୀବନର ହେତୁ ହେଉଛନ୍ତି ଏମାନେ। ପତ୍ର ପୁଷ୍ପ ଫଲମ ଛାୟା ମୂଲବକ୍ଲଦାରୁହି ଗନ୍ଧ ନିର୍ଯାସ ଭସ୍ମାସ୍ତି ତୁକ୍ମେ କାମନ ବିତନ୍ନତେ। କାହିଁକି ପରସ୍ପର ଜନ୍ମ ତା ପରବର୍ତ୍ତୀ ଶ୍ଳୋକରେ କହିଲେ, ଆମେ ଖାଲି ବୃକ୍ଷଙ୍କୁ କହିଦେବା ସେ ବରଜନ୍ମ ବୋଲି, ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ବୃକ୍ଷ ଏଭଳି ଏକ ଜନ୍ମ ତାର କୌଣସି ଜିନିଷଟା ସେମିତି ଯାଉନି, ସବୁଟା କେବଳ ମନୁଷ୍ୟର ଉପକାର ହେଉଛି। ବୃକ୍ଷ ଅପ୍ରକଟ ହେଇଗଲେ ବଞ୍ଚିଥିଲା ବେଳେ ସାହାଯ୍ୟ କଲେ, ଅପ୍ରକଟ ହେଇଗଲେ ତାକୁ କାଟିଦେଲେ କାଠ କରିକି ଜାଳିବା, ଜାଳିଦେଲା ପରେ କଣ ହବ, ଭସ୍ମ କୋଇଲାକୁ ପୁଣି ଜାଳିବା, ପୁଣି ପାଉଁଶ ବାହାରିବ, ପୁଣି କଣ କରିବା, ଦାନ୍ତ ଘଷିବା, ଉପକାର ଲାଗିବ। ସେଥିପାଇଁ ସେ କହୁଛନ୍ତି କଣ କଣ ଜଗତରେ କଣ ଟିକେ ଲେଖିଲେ, ନିର୍ଯାସୋ ନିବିଡ଼ ରସଃ ଅସ୍ଥି ହି ସାରାଂଶମ। ଆମର ଯୋଉ ମଞ୍ଜ କହନ୍ତିନି ମଞ୍ଜ ଅସ୍ଥି, ସେଟାକୁ ସେ କହୁଛନ୍ତି ସାରାଂଶ ରୂପରେ କାର୍ଯ୍ୟ କରୁଛି। ତୁକ୍ମା ପଲ୍ଲବାଦୀ ଅଙ୍କୁରାଦାୟ, ପଲ୍ଲବ ଅଙ୍କୁର, ତେଣୁ କଣ କଣ କେମିତି ସାହାଯ୍ୟ କରୁଛି, ପତ୍ର, କାହିଁକି ତାଙ୍କ ଜନ୍ମ ଶ୍ରେଷ୍ଠ ଭଗବାନ ଆଜି କହୁଛନ୍ତି। ଆଉ କୃପଣ ବ୍ରାହ୍ମଣ କର୍ମୀ ବ୍ରାହ୍ମଣଙ୍କୁ ଭଗବାନଙ୍କର ନଜର ଚାଲିଲାଉଛି, ସେମାନଙ୍କ ପ୍ରତି ମଥୁରାରେ ରହିଛନ୍ତି, ମୋର ବ୍ରଜମଣ୍ଡଳ ଭିତରେ ରହିଛନ୍ତି, କିନ୍ତୁ ଦେଖ ମୋ ସଖାମାନେ ଆଜି କ୍ଷୁତାରେ ଅଛନ୍ତି, ମୋ ନାଁ ବି କହୁଛନ୍ତି ମାନେ ଭୋଜନ ଦେଉନାହାନ୍ତି, ସେ ବୃକ୍ଷକୁ ପ୍ରଶଂସା କରୁଛନ୍ତି। ପତ୍ର ପୁଷ୍ପ ଫଲ ଛାୟା ମୂଲ ବକଳ, ବକଳ ମାନେ ଆମର କଣ ହେଇଛୁ ବକଳ ଗୁଡା, ଦାରୁ ହି ଦାରୁ ସବୁ କାର୍ଯ୍ୟରେ ଲାଗିଲା, ଗନ୍ଧ ହଁ ଯୋଉ ଝୁଣା ଶୁଭାର ଝୁଣା ରସ, ନିର୍ଯାସ ନିର୍ଯାସ ରୂପରେ ନିର୍ଯାସ ଲେଖିଲେ ନିବିଡ଼ ରସ, ବୃକ୍ଷରୁ ପ୍ରାୟ ସୋ ରସ ଆସୁଛି ନା ଆମର ହଉଛି ଔଷଧ ଭଲ ମନ୍ଦ ସବୁ, ଭସ୍ମାସ୍ତି ଭସ୍ମ ଆଉ ଅସ୍ଥି, ଅସ୍ଥି ମାନେ ଆମର ଯୋଉ ରହିଲା କହିଲେ ଅସ୍ଥି ସାରାଂଶ ହଉ, ଆଉ ଭସ୍ମ ତ ପୋଡ଼ିଦେଲା ପରେ ଯୋଉ ଭସ୍ମ ହଉଛି, ପଲ୍ଲବାଦି ଅଙ୍କୁରାଦି କାମାନ ବିତନ୍ନତେ ସର୍ବେଷାମ ଅଭିଳାଷନମ ପୂରୟନ୍ତି, ସମସ୍ତଙ୍କର ଅଭିଳାଷ ପୂରଣ କରୁଛି। ଏମାନଙ୍କ ଜନ୍ମ ହଉଛି ଶ୍ରେଷ୍ଠ ଜନ୍ମ, ଜୀବନରେ ସବୁବେଳେ ଚିନ୍ତା କରିବା ଦରକାର, ମୁଁ ମରିଗଲେ କାହା କାମରେ ଲାଗିବି, ବଞ୍ଚିଲେ ବଞ୍ଚିଥିବା ଅବସ୍ଥାରେ ମୋର ଶକ୍ତି ସାମର୍ଥ୍ୟ ଥିବା ଅବସ୍ଥାରେ ଭାଗବତ ସେ କଥା ହିଁ କହୁଛନ୍ତି। ଭଜନ କେତେବେଳେ କରିବା ଦରକାର, ପୁଷ୍ୟଲହତନ କହୁଛନ୍ତି କୌଣସି ଶ୍ଳୋକ ଯାବତନ ପୁଷ୍ୟଲହ, ଯେପର୍ଯ୍ୟନ୍ତ ବୃଦ୍ଧ ଆଉ ଅବସ୍ଥା ନ ଆସିଛି ଆଉ ରୋଗ ଅବସ୍ଥା ନ ଆସିଛି, ତା ପୂର୍ବରୁ ତୁମେ ଭଜନ କରିନିଅ ସେବା କରିନିଅ, କରିବାର ବୟସ ଏଇଟା ଯୁବକ ଏ ଅଭ୍ୟାସଟା ରଖିଥିଲେ, ଏହାର ମାନସିକ ପ୍ରଭାବ ଯୋଉ ଅଭ୍ୟାସଟା ରହିଲା ଏଇଟା କଣ୍ଟିନ୍ୟୁ କରିବା, ବୁଢ଼ା ବୟସ ଚାଲିବା ବୃଦ୍ଧ ବୟସରେ ସେବା କରିପାରିବା, ଯଦି ଏଇଟାକୁ ଛାଡ଼ି ଦେଇଥିବା ଭଜନ ଛାଡ଼ିଦେବା ସେବା ଛାଡ଼ିଦେବା ସମର୍ପଣ ଭାବନା ଛାଡ଼ିଦେବା ଆଉ ହବନି। ଆମେ ଯୋଉ ଭାବୁଛେ ବୁଢ଼ା ବୟସକୁ ବସିକି ଏକାନ୍ତରେ ଭଜନ ଏଇଟା ହବନି, ଇନ୍ଦ୍ରମାନେ ଅଭ୍ୟସ୍ତ ହେଇଗଲେ, ଗୋଟିଏ ଗୋଟିଏ ପ୍ରକାର ଅଭ୍ୟାସ ରହିଗଲେ ଆଉ ଭାଙ୍ଗି ହବନି, ଇନ୍ଦ୍ରମାନଙ୍କ ତା ସ୍ୱଭାବକୁ ଭାଙ୍ଗିବା ଭାରି କଷ୍ଟ ହବନି। ଏଇ ସମୟରେ କରିବାର ଅଛି, ଏଇ ସମୟରେ ପ୍ରଭୁଙ୍କର ପ୍ରଚୁର ସେବା ପ୍ରଚୁର ଭଜନ ସବୁ କରୁନବାର ଅଛି, ସେଇ ତାଙ୍କର ତାଙ୍କର କୃପାଟା ସୁକୃତିଟା କିଛି ପାଇବା, ତାଙ୍କ ଇନ୍ଦ୍ରମାନଙ୍କ ଉପରେ ଗୋଟେ ଭାବନା ଇମ୍ପ୍ରେସନ ଇଂଲିଶରେ କୁହାଯାଏ ରହିଯିବ। ଯେ ସବୁଦିନ ଉଠିକି ସକାଳୁ ରାତି 4ଟାରେ ଉଠିକି ଗାଧୋଇକି ଠାକୁରଙ୍କୁ ଦର୍ଶନ କରିଛି, ବୁଢ଼ା ହେଇଗଲେ ବସିପାରିବେ 4ଟା ବଜେ ତାନି ତ ଭାଙ୍ଗିଯିବ, କାହିଁକି ଅଭ୍ୟାସ ଇନ୍ଦ୍ରମାନେ ସେମିତି ହେଇଗଲେ ନା, ମୁଁ ଯିବି ଟିକେ ପ୍ରଭୁଙ୍କୁ ଦେଖିବି, ଗୋଟେ ଅଭ୍ୟାସ ତାର କଥା ପ୍ରଭୁ ଆଜି କେତେ ସୁନ୍ଦର ବୁଝାଉଛନ୍ତି। କାମମାନ ବିତନ୍ନତେ ମୋର କଣ, ପ୍ରତ୍ୟେକ ଭକ୍ତ ଚିନ୍ତା କରିବା ଦରକାର, ମୁଁ କେମିତି ଏଇ ଶରୀରଟାକୁ ଭଗବାନଙ୍କ ପାଖରେ ସମର୍ପଣ କରିବି, ତାଙ୍କର ସେବାରେ ବୈଷ୍ଣବ ସେବାରେ ହରି ଗୁରୁ ବୈଷ୍ଣବଙ୍କ ସେବାରେ ମୋ ଜୀବନଟା ଯାଉ, ସ୍ୱର କାହାର କାର୍ଯ୍ୟରେ ଲାଗୁଛି, ସ୍ୱରକୁ ମାୟା ଭୋଗ କରିବ, ଯଦି କୃଷ୍ଣଙ୍କର ବହୁତ ସୁନ୍ଦର ଶରୀର ତୁମେ ସୁଖରେ ରହିବା ପାଇଁ ଚାହୁଁଛ, କୌଣସି ଗୁରୁ କୃଷ୍ଣଙ୍କ ପାଇଁ ତୁମେ କିଛି ଦାୟିତ୍ୱ ନେବା ପାଇଁ ଚାହୁଁନ, ଗୁରୁ ଦାୟିତ୍ୱ କିଛି ବହନ କରିବା ପାଇଁ ଚାହୁଁନ, ଠିକ୍ ଅଛି କିଛି ଅସୁବିଧା ନାହିଁ, ତୁମେ ଭାବନି ଖାଇ ପିଇକି ବଞ୍ଚିଯିବ, ନାଇଁ ନାଇଁ ନାଇଁ, କେହି ଜଗତରେ ଖାଲି ଖାଇ ଭାବିଲେ ତୁମେ ଖାଇ ପିଇକି ମୋତେ ରଖିବ, କିଏ କାହାକୁ ଖାଇ ପିଇକି ଖାଲି ରଖିବ, ତା କତିରେ କିଏ ଚାହିଁବ ନା, ଆଉ ଖାଇ ପିଇ କିଏ କାହାକୁ ବସେଇ ବସିକି ଖାଇପିଇବାକୁ କିଏ କାହାକୁ ଦେବେନି, ବାପ ହିଁ ପୁଅକୁ ଦେବନି, ଆଉ ଭଗବାନ ଆମକୁ ଖାଲି ଖାଇପିଇ ବସିକି ଦେଇଦେବେ, ଯଦି ଆମେ ଚତୁର ହେଇକି ଆମେ ମାଗି ମଗି ଆଣି ବସିକି ଖାଇବା ଭଗବାନ ଛାଡ଼ିବେନି, ମାୟା ମାୟାକୁ କହିଦେବେ ମାୟା ଯାହା ଭୋଗ କର, ତାକୁ ମାୟାକୁ ପ୍ରେରଣ କରିବ, ସେ ଭୋଗ କରିବେ ଶରୀର, ଇତର ଚିନ୍ତା ଇତର ଅଭିଳାଷ ସବୁ ଆସି ଘାରିବ। ଯେ ଶିବାଟା ଗୁରୁକୃଷ୍ଣଙ୍କ ସେବାରେ ସ୍ମରଣ ନ ଲାଗିପାରିଲା, ମାୟା ଛାଡ଼ିବନି, ବୈଷ୍ଣବୀ ସେ ଜଗିକି ବସିଛନ୍ତି, କୃଷ୍ଣ ଉନ୍ମୁଖ କରିବାରେ ସାହାଯ୍ୟ କରିବେ, ଜୀବକୁ ପକେଇବେ ଦଣ୍ଡରେ, ଶରୀରଟାକୁ ସବୁବେଳେ ଭଗବାନଙ୍କ ପାଇଁ ବ୍ୟବହାର କରିବାର ଅଛି, ନଷ୍ଟ ହେଇଯିବ, ଏ କାହାର କାମରେ ଲାଗିବନି, ଦିନେ ବୋଝ ହେଇଯିବ, ବୃଦ୍ଧ ଅବସ୍ଥା ଆସିଲା ମାନେ ଦିନେ ବୋଝ ହେଇଯିବ। ଅଙ୍ଗକଲିତମ୍ ପଲିତମ୍ ମୁଣ୍ଡମ୍, ସେ ଦେଖିଲେ ନା, ଦର୍ଶନ ବିହୀନ ଜାତି ତୁଣ୍ଡମ୍, ବୃଦ୍ଧ ଜାତି ଗୁହିତ ଦଣ୍ଡମ୍, ତଥାପି ନ କୁଞ୍ଚନ୍ତି ଆଶା ପିଣ୍ଡମ୍। ଶଙ୍କରାଚାର୍ଯ୍ୟ ଲେଖିଲେ, ଯଦି ଆମେ ଏବେ କୃଷ୍ଣ ଯତ୍ନଶୀଳ ନ ହେଇପାରିବା, ଅଙ୍ଗ ଗଲିତମ୍ ପଲିତମ୍ ମୁଣ୍ଡମ୍, ଅଙ୍ଗ ସବୁ ଗଳିତ ହେଇଯିବ, ପଲିତ ମୁଣ୍ଡମ୍, କେଶ ପାଚିବ, ମୁଣ୍ଡ ତଳୁ ଚାଲିବା, ଦର୍ଶନ ବିହୀନ ଜାତି ତୁଣ୍ଡମ୍, ମାନେ ବୃଦ୍ଧ ବାବା ଯାଉଛି ବାଡ଼ି ଧରିକି କାଶୀରେ, ଶଙ୍କରାଚାର୍ଯ୍ୟ ଦେଖିକି ଲେଖିଲେ, ବୃଦ୍ଧ ଦଣ୍ଡକୁ ଧରି ଯାଉଛି, ବୃଦ୍ଧ ଜାତି ଗୃହିତ ଦଣ୍ଡମ୍, ତଥାପି ନ ମୁଞ୍ଚନ୍ତି ଆଶା ପିଣ୍ଡମ୍। ଏତେ ଅବସ୍ଥା ହେଇଗଲାଣି, ଦଣ୍ଡ ଧରି ଚାଲିଲାଣି, ଶରୀର ଅଙ୍ଗ ଗଳିତ ହେଇଗଲାଣି, ଦନ୍ତ ପଡ଼ିଗଲେ, ପଞ୍ଚିବାର ଆଶା ଛାଡ଼ି ଆହୁରି ବସିକି ବିଷୟକୁ ଭୋଗ କରି ଶରୀରଟାକୁ କୃଷ୍ଣ ଉନ୍ମତି କରିବାକୁ ପଡ଼ିବ, ପୁରା ଜୀବନକୁ ଦେଇଦେବାକୁ ପଡ଼ିବ ଭଗବାନଙ୍କ ପାଖରେ, ଆପଣଙ୍କର ଯାହା ଆପଣ ବ୍ୟବହାର କରିବେ, ମତେ ମିଳିଲେ ମିଳିବ, ନହେଲେ ନାହିଁ, ଆଉ ମୁଁ କଣ କରିବି, ଆପଣ ଯଦି ମୋତେ ନେଇଯିବେ ତ ନେଇଯିବେ, ନନେଲେ ବି ମୁଁ ଆପଣଙ୍କ, ନହେଲେ ତାହା ପାରିବେନି। କୃଷ୍ଣ ଏଇଥିପାଇଁ ଆଜି ପୁରା ବୃକ୍ଷମାନଙ୍କ ପ୍ରଶଂସା କରୁଛନ୍ତି, ବ୍ରାହ୍ମଣମାନଙ୍କୁ, ଏପରେ ବ୍ରାହ୍ମଣମାନଙ୍କ କଥା କହିବେ, ସେମାନଙ୍କର କଣ ଜୀବନର ମୂଲ୍ୟ ଅଛି, ମୋତେ ଏଇ କର୍ମକାଣ୍ଡରେ ମୋତେ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି, ସ୍ୱର୍ଗ ଯିବା ପାଇଁ ଚାହୁଁଛନ୍ତି, ଯଜ୍ଞ କରୁଛନ୍ତି, ମୁଁ ସ୍ୱୟଂ ଯଜ୍ଞକର୍ତ୍ତା, ମୁଁ ସଖାମାନଙ୍କୁ ପଠାଉଛି, ମୋ ନାଁ କହୁଛି, ସେମାନେ ଖଣ୍ଡେ ଅର୍ଣ୍ଣ ଦଉନାହାନ୍ତି, ସେମାନଙ୍କର ହୃଦୟ କର୍ମକାଣ୍ଡ ଦ୍ୱାରା ଏତେ କଠୋର ହେଇଯାଇଛି, ବୃକ୍ଷ ସେଥିପାଇଁ ପ୍ରଶଂସା କରୁଛି। ଏତାବତ୍ ଜନ୍ମ ସାଫଲ୍ୟମ୍ ଦେହି ନାମିହ ଦେହସୋ ପ୍ରାଣୀ ଅର୍ଥେ ଧିଆ ବାଚା ଶ୍ରେୟ ଆଚରଣମ୍ ସଦା ଜନ୍ମନମ୍ ସାଫଲ୍ୟମ୍ ଏତାବତ୍ ଏବ। ସେଥିସମୟ ଲେଖିଲେ ଚକ୍ରବର୍ତ୍ତୀ ଲେଖିଲେ, ଜନ୍ମନ ସାଫଲ୍ୟମ୍ ଏତାବତ୍ ଏବ, ଏତାବତ୍ ପୂର୍ବ ଶ୍ଳୋକର ଅନ୍ୟ ରହିବ, ପୂର୍ବ ଶ୍ଳୋକ କହୁଛନ୍ତି, ପୂର୍ବ ଯେମିତି ବୃକ୍ଷ ତାର ସବୁ ଦ୍ୱାରା ଫଳ ଫୁଲ ଭସ୍ମ ଛାୟା ଅନ୍ଧ ସାର ସାରାଂଶ ଦ୍ୱାରା ସବୁ ଦ୍ୱାରା ସେବା କରୁଛି, ସେଭଳି ଏତାବତ୍ ଜନ୍ମ ସାଫଲ୍ୟମ୍ ଦେହି ନାମ ମିହ ଦେହେସୁ, ଦେହ ପ୍ରାପ୍ତ ହେଇକି ଏଇ ହେଉଛି ଦେହି ଦେହିର ଜୀବର ସଫଳତା। ପ୍ରାଣୀ ଅର୍ଥେଇ ଧିଆ ବାଜା, ଚାରିଟା ଜିନିଷ କହିଲେ, ଶ୍ରେୟମ୍ ଆଚରଣମ୍ ସଦା, ଅନ୍ୟର ଉପକାର କର, ପ୍ରାଣ ଦିଅ, ଦେବେ ଦଧିଛି ପ୍ରାଣ ଦେଇଦେଲେ, ହସି ହସିକି ପ୍ରାଣ ଦେଇଦେଲେ, ଦେବତାମାନଙ୍କ ପାଇଁ ପ୍ରବଚନ ଦେଲେ, ବହୁତ ବଡ ବଡ ସୁନ୍ଦର ପ୍ରବଚନ ଦେଇକି ଦେଲେ, ଈଶ୍ୱର କାହା କାର୍ଯ୍ୟରେ ଲାଗିବ, ଯାଅ ସଂସାର ଲୋକ ବୈଷ୍ଣବ ସେବା ପାଇଁ ଦେହକୁ ଦେଇଦେଲେ, ଦଧିଛି ହସି ହସି ଅସ୍ଥି ଦେଇଦେଲେ, ପ୍ରାଣୀ ଅର୍ଥ ଯେତେବେଳେ ମହାରାଜ ଅର୍ଥକୁ ଦେଇଦେଲେ, ସର୍ବସ୍ୱ ଭଗବାନଙ୍କୁ ଦେଇଦେଲେ, ଯାଅ ଜାଣିଛନ୍ତି ଇନ୍ଦ୍ର ରାଜା ହେବେ, ଦେଇଦେଲେ ପ୍ରାଣୀ ଅର୍ଥ ଧିଆ ବୁଦ୍ଧି ଦ୍ୱାରା ଅନ୍ୟର ଉପକାର, କେମିତି ସୁନ୍ଦର ତାକୁ ଉପକାର କରାଯିବ, ଯେମିତି ନବଯୋଗେନ୍ଦ୍ର ଥିଲେ ସେ ସବୁ ରାଜାମାନଙ୍କର ମହାରାଜ ନିମିଙ୍କୁ ବୁଦ୍ଧି ଦ୍ୱାରା ସାହାଯ୍ୟ କରୁଥିଲେ, ସାଧୁମାନେ ଏଇ ଦୁଇଟା ସେଠି ପ୍ରାଣ ଦେଇପାରିବେନି, ତାଙ୍କ ଦେବ ଦୁର୍ଲଭ ଶରୀର ଭଗବାନଙ୍କ ସେବା କରିବେ, ଆଉ ଅର୍ଥ ବି ଦେଇପାରିବେ, ଅର୍ଥ କଣ ଦେବେ, ସେ ତ ଅର୍ଥ ଆଣୁଛନ୍ତି ଭଗବାନ ସେବା ଲଗେଇବା ପାଇଁ, ଧିଆ ଆଉ ବାଚା ବୁଦ୍ଧି ଦ୍ୱାରା ଅନେକ ଭଲ ରାସ୍ତା ଦେବେ, ବାବା ଏଇଟା ଟିକେ କର, ଏ ରାସ୍ତା ଟିକେ ଯା, ଆଉ ବାଚା ମଧୁର ବଚନ ଦ୍ୱାରା ସଂସାର ସବୁ ଜୀବ ତାପିତ ହଉଛନ୍ତି ନା, ଏଇ ଦାବତ ଜନ୍ମ ସାଫଲ୍ୟମ୍ ଦେହି ନାମି ପ୍ରାଣ ଅର୍ଥେ ଦିଆ ବାଚା ଶ୍ରେୟ ଆଚରଣ ସଦା, ଭଗବାନ କହୁଛନ୍ତି, ବୃକ୍ଷକୁ ଦେଖିକି କହୁଛନ୍ତି, ସଖାଙ୍କ ମାନଙ୍କୁ କହୁଛନ୍ତି, ଏଇଟା ହଉଛି ଜୀବନର ଲାଭ, ସାଧୁମାନଙ୍କର ଯେଟା ବଡ ସମ୍ପତ୍ତି, ତାପିତ ଜୀବର ହୃଦୟକୁ ଶୀତଳ କରିବା ପାଇଁ ତାଙ୍କୁ ଭଲ ବୁଦ୍ଧି ଦେବା, ସେମାନେ ହତବାଗାନ ଯେଉଁମାନେ ସାଧୁଙ୍କୁ ଶତ୍ରୁ ବୋଲି ଭାବନ୍ତି, ସାଧୁଙ୍କୁ ଭାବନ୍ତି, ଯେମିତି ଭକ୍ତି ଷଷ୍ଠ ଠାକୁର ପ୍ରଭୁପତି ମହାରାଜ କହୁଥିଲେ, ମୁଁ କାହିଁକି ମାଷ୍ଟର ମୋତେ କାହିଁକି ପିଟିବ, ମୁଁ ପଇସା ଦଉଛି, ସ୍କୁଲ ଯାଉଛି ନା ଜାଣେ, ପଇସା ଦେଇକି ମାଡ଼ ଖାଇବାକୁ ଯାଉଛି, ସେ କହୁଛନ୍ତି ମୁଁ ପଇସା ଦଉଛି, ମୋତେ କାହିଁ ମାଷ୍ଟର ପାଠ, ଆରେ ମାଷ୍ଟର ଯୋଉ ପାଠ ପଢଉଛି ତ ପଇସା ଦେଲା ପରେ ମାଡ଼ଉଛି, ତୋର ମଙ୍ଗଳ ପାଇଁ ମାଡ଼ୁଛି, ସାଧୁର ଯୋଉ ଶାସନ, ଶାସ୍ତ୍ରର ଯୋଉ ଶାସନ ତୁମର ମଙ୍ଗଳ ପାଇଁ, ସେଥିରେ ସାଧୁର କିଛି ଜଣେ ସାଧାରଣ ଲୋକର କଠୋର ବାକ୍ୟ ସାଧୁର କଠୋର ବାକ୍ୟରେ କଣ ପାର୍ଥକ୍ୟ ରହିଲା, ସାଧୁ ତୁମକୁ ଈର୍ଷାରେ ଏନଭିଏସନେସ୍ ଯୋଉଟା କୁହାଯାଏ, ଆଶ୍ଚର୍ଯ୍ୟରେ ତୁମକୁ ଏମିତି କରୁନି, ଶତ୍ରୁତାରେ ଏମିତି କରୁନି, ତୁମେ ଗୋଟେ ଭୁଲ କାମ କରୁଛ, ତୁମର ଅମଙ୍ଗଳ ବୋଲି କହୁଛି, ଅଲଗା ଯୋଉ ଲୋକ କହୁଛି ସେ ଈର୍ଷାରେ କହୁଛି, ମାଷ୍ଟର୍ଯ୍ୟରେ କହୁଛି, ଏତିକି ହେଲା ଅନ୍ତର। ସାଧାରଣ ମାଷ୍ଟର୍ଯ୍ୟତା ନାହିଁ, ଏ ଜୀବଟା ଖରାପ ରାସ୍ତାକୁ ପଳେଇବ, ସେଥିପାଇଁ ସେ ତାକୁ ଗାଳି ଦଉଛି। ମଙ୍ଗଳ ଯେ ମା ଗାଳି ଦଉଛି, ସେ ପ୍ରଭୁପଦ ମହାରାଜ କୁହନ୍ତି ନା, ତୁମେ ମା ମାଡ଼ ଖାଇବ ନା ପୋଲିସ ମାଡ଼ ଖାଇବ, କୋଉଟା ଭଲ ଲାଗୁ ତୁମେ ଚିନ୍ତା କର। ମା ମାଡ଼ ନ ଖାଇବ, ପୋଲିସ ମାଡ଼ ଖାଇବ? ମା ମାଡ଼ିଲେ ବି ଚାପଡ଼ ମାରିଲା ପରେ ହଁ ରୋଷେଇ ବାସ କରି ଖାଇବା ପିଇବାକୁ ଦେଇ ପୁଣି ତୋ କଥା ଚିନ୍ତା କରିବ, ବୁଝେଇବ। ସାଧୁ ସେୟା, ସାଧୁ ମାଡ଼ ନ ଖାଇବ, ମାୟା ମାଡ଼ ମାଡ଼ ଦବ, ପିଟିବ, ପୋଲିସ ବି ବାଡ଼େଇବ। ସବୁଠୁ ବଡ ଉପକାର ଏଇଟା, ହରିଗୁରୁ ବୈଷ୍ଣବଙ୍କ ଚରଣରେ ସମର୍ପିତ ହୋଇ ତାଙ୍କ ପାଖରୁ ଏଇ ଭକ୍ତି କିଛି ଲାଭ କରି ଜୀବମାନଙ୍କର ବିତରଣ କରିବା। ପ୍ରଭୁ ସବୁ ଜୀବ କେମିତି ଆସି ଆପଣଙ୍କର ସେବା କର। ଆମର ସମ୍ବନ୍ଧ ଜ୍ଞାନଟା ନହେଲେ କୃଷ୍ଣଙ୍କ ସହିତ ଆମେ କେମିତି ଗୋଟେ ଜୀବକୁ ସମ୍ବନ୍ଧିତ କରିବା? ଆମକୁ ସବୁ ଛାଡ଼ିବାକୁ ପଡିବ, ସବ ଭଗବାନ ସେଥିପାଇଁ ସାଧୁର ଲକ୍ଷ୍ୟ ଲେଖିଦେଲେ ଆଉ ମୁଁ ଅନନ୍ୟ ଭାବେ ଭକ୍ତି କରୁଛନ୍ତି ଯେ ଦୃଢ଼ ମତ କୃତେ ତିକ୍ତ କର୍ମାଣ ତିକ୍ତ ସୁଜନ ବାନ୍ଧବ ତୋତେ ଭାଗବତ ସାଧୁ ଲକ୍ଷ୍ୟ ଲେଖିଲି। ମୋ ପାଇଁ ସୁଜନ ବାନ୍ଧବ ସବୁ ଛାଡ଼ି ଦେଇଛନ୍ତି। ମତ କୃତେ ତିକ୍ତ କର୍ମାଣ ଲୌକିକ ବୈଦିକ କର୍ମାଣ ମୋ ପିତ୍ୟକତମ, ସବ ଲୌକିକ ବୈଦିକ ସବୁ କର୍ମ ଛାଡ଼ି ଦେଇଛି, ବୈଦିକ କର୍ମ ଛାଡ଼ି ଦେଇଛି, ସବୁ ଛାଡ଼ି ଦେଇଛି। କାହିଁକି? ମତ କୃତେ ସୁଜନ ବାନ୍ଧବ କି ଛାଡ଼ି ଦେଇଛି। ଏଇଟା ହଉଛି ବଡ ତ୍ୟାଗ କୃଷ୍ଣଙ୍କ ସୁଖ ପାଇଁ। ସେ ତାଙ୍କୁ ସୁଖ ଦେଲେ ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ କଲା ପରେ ଯୋଉ ଟିକେ ଆସିବ, ଯୋଉ ସୁଖ ଟିକେ ପ୍ରାପ୍ତ ହବ ଆତ୍ମ ସୁଖ, ସେଇଟାକୁ ବିତରଣ କରିବାର ଅଛି। ଆଉ ସାଧୁ ଆଉ କଣ ଦେହ ସୁଖ କାହାକୁ ଦେଇପାରିବ? ଲୋକ କେତେ ଭଲ ଖାଉଛନ୍ତି, ଭଲ ରହୁଛନ୍ତି, ତାଙ୍କୁ କଣ ଆମେ ଦେହ ସୁଖ ଦେବା? ଇଏ ଆତ୍ମ ସୁଖ ସବୁ ରହିଲା ପରେ ଯୋଉ ଦାବା ନଳରେ ରହିଛ, ସବୁ ଅଛି, ସ୍ତ୍ରୀ ଛୁଆ ପିଲା ଧନ ସମ୍ପତ୍ତି ସବୁ ରହିଛି, କିନ୍ତୁ ଦୁଃଖଟାକୁ ସେ କାହାକୁ କହିପାରିବେ? ସେ ଦୁଃଖରେ ଅଛନ୍ତି, ସେ ଶୀତଳ ତାପିତ ତାଙ୍କର ହୃଦୟ ତାପିତ ହେଇକି ରହିଛି, ତାକୁ ଶୀତଳ କରିବ କେବଳ ସାଧୁଙ୍କର ବାଣୀ। ସେ ସମ୍ବନ୍ଧ ପ୍ରଭୁଙ୍କ ସହିତ ରଖିଥିବେ, ସେ ସାଧୁ ତାର ମଙ୍ଗଳ ପାଇବା ପଥ ଟିକେ ଏଇଟା କର, ତାକୁ ଆଣିକି କଳ କୌଶଳ କରି ତାକୁ ଭଗବତ ସେବାର ଲଗେ, ଏଇଟା ଯୋଉ ଉପକାର। ପ୍ରଭୁ ଏଇଟା କହିକି କାଲିଠୁ ଯଜ୍ଞପତ୍ନୀଙ୍କର କଥା ଆରମ୍ଭ କରିବେ। ସୁଖଦେବ ଗୋସ୍ୱାମୀ ପ୍ରଭୁ ଏଇଟା କହିସାରିଲା ପରେ ଦୁଃଖମାନଙ୍କ ପ୍ରଶଂସା କରି ବୃନ୍ଦାବନଙ୍କୁ ଫେରିବେ, ସୁଖଦେବ ପଳେଇବେ ପୁଣି ଯଜ୍ଞପତ୍ନୀମାନଙ୍କ ପାଖକୁ, କେମିତି ସେମାନେ ଯଜ୍ଞ କରୁଛନ୍ତି, କୃଷ୍ଣ କେମିତି ସଖାମାନଙ୍କୁ ପଠାଉଛନ୍ତି, ଶ୍ରୀଲ ଆରମ୍ଭ ହବ। ହରେ କୃଷ୍ଣ ଯେ ଗ୍ରନ୍ଥର ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରଭୁ।